ସମସ୍ତେ ମାଧୁର୍ଯ୍ୟର ସରସିକ ହେଇପାରିବେନି, ତାହେଲେ ଭଗବାନ ତ ପୁଣି ସମସ୍ତଙ୍କର ମଙ୍ଗଳ କରିବେ? ଆଚ୍ଛା, ଭଗବାନ ତ କହୁଛନ୍ତି ସମସ୍ତେ ଭକ୍ତି କର, ମୋ ଶରଣକୁ ଆସ। ଯଦି ଭଗବାନଙ୍କ ଶରଣକୁ ସମସ୍ତେ ଯିବେ, ତାହେଲେ ସମସ୍ତେ କ'ଣ ଗୋଟେ ରସରେ ସ୍ଥିର ରହିବେ କି? ରହିବେନି ତ, ବିଭିନ୍ନ ରସରେ ସେମାନେ ଭଗବାନ ପାଇବା ପାଇଁ ଇଚ୍ଛା କରିବେ। ତେଣୁ ଭଗବାନ ଯଦି ବିଭିନ୍ନ ରସର ରସିକମାନଙ୍କ ପାଇଁ ଯଦି କିଛି ବ୍ୟବସ୍ଥା ନ କରିଥିବେ, ତାହେଲେ କେମିତି ଭଗବାନଙ୍କୁ ଜଣେ ସ୍ୱୀକାର କରିବ ବା ତାଙ୍କର ଭକ୍ତି କେମିତି କରିବ? ସେଇଥିପାଇଁ ବିଭିନ୍ନ ନାମରେ ସେ ପ୍ରକାଶିତ ହୋଇଛନ୍ତି। ଇଏ ହେଉଛି ସିଦ୍ଧାନ୍ତ। ତେଣୁ ଭଗବାନ ସମସ୍ତଙ୍କର ମଙ୍ଗଳ ଯେହେତୁ ଚାହୁଁଛନ୍ତି, ସେଥିପାଇଁ ସେ ବିଭିନ୍ନ ନାମରେ କ'ଣ ବିଭିନ୍ନ ନାମରେ ବିଭିନ୍ନ ରୂପରେ, ଆଉ ବିଶେଷ କରି ଭକ୍ତମାନଙ୍କ ପାଇଁ। ସାଧାରଣ ଲୋକ ତ ଭଗବାନ ସହିତ ସମ୍ବନ୍ଧ ଜାଣିନି କ'ଣ। ସାଧାରଣ ଲୋକ ଭଗବାନଙ୍କୁ ପାଇବା ପାଇଁ ଚିନ୍ତା କରିବା ବି ବହୁତ ବଡ଼ କାଠିକର ପାଠ ନା? ନାଇଁ, ଭଗବାନଙ୍କୁ ମୁଁ ପାଇବି ଏଇ ଚିନ୍ତା ବି ଆସିବନି ସାଧାରଣ ଲୋକଙ୍କର। ସେମାନେ ଭଗବାନ ପାଖକୁ ଆସନ୍ତି, ଆମେ ପୂର୍ବରୁ ଆଲୋଚନା କରି ଆସୁଥିଲେ, ସେମାନେ ଭଗବାନଙ୍କୁ ପାଇବା ପାଇଁ କେଜଣ ନିବେଦନ କରୁଛନ୍ତି କହିଲେ? ଭଗବାନଙ୍କୁ ପାଇବା ପାଇଁ ନାହିଁ, ଭଗବାନ ପାଖେ ନିବେଦନ କରିବେ କିନ୍ତୁ ଭଗବାନଙ୍କ ଠୁ କିଛି ପାଇବା ପାଇଁ, ଭଗବାନଙ୍କୁ ପାଇବା ପାଇଁ ନୁହଁ ନା? ନାଇଁ, ଭଗବାନଙ୍କ ଠୁ କିଛି ପାଇବା ପାଇଁ ଭୌତିକ ଫାଇଦା। ଇଏ ହେଉଛି ସାଧାରଣ ବ୍ୟକ୍ତିବିଶେଷମାନଙ୍କର ଏଇଟା ହେଉଛି ବିଚାର। ତ ସେମାନେ ତ ରସ କ'ଣ ଜାଣନ୍ତି ନା? ତ ରସ କିଏ ଜାଣନ୍ତି? ଭକ୍ତ ହିଁ ଜାଣନ୍ତି। ଭକ୍ତମାନେ ଜାଣିପାରିବେ ରସଟା କ'ଣ, ଶ୍ରବଣ କରିକି ଆସ୍ୱାଦନ କରିକି ଅଧ୍ୟୟନ କରିକି ଏ ଆସ୍ୱାଦନ କରିକି ବୁଝିପାରିବେ ରସଟା କ'ଣ। ତେଣୁ ଭକ୍ତମାନେ ବିଭିନ୍ନ ରସରେ ଭଗବାନ ସହିତ ଯୁକ୍ତ ହେବା ପାଇଁ ଚାହାନ୍ତି, ସେଇଥିପାଇଁ ବିଭିନ୍ନ ନାମରେ ଭଗବାନ ନିଜକୁ ପ୍ରକାଶିତ କରିଛନ୍ତି। ଚୈତନ୍ୟ ଭାଗବତରେ ଠିକ୍ ସେ କଥା ହିଁ ଅଛନ୍ତି। ଯଦିଓ ଭଗବାନଙ୍କ ସହିତ ବିଭିନ୍ନ ସମ୍ବନ୍ଧ ସବୁ ରହିଛି, ପିତା ମାତା ଯେମିତି ନନ୍ଦ ବାବା, ମା ଯଶୋଦା, ଭାଇ ବଳରାମ, ଅର୍ଜୁନ, ସଖ୍ୟରସ ସୁଦାମା ସଖ୍ୟରସ, ଏଭଳି ବିଭିନ୍ନ ରସ ରହିଛି। କିନ୍ତୁ ଭକ୍ତଙ୍କ ପାଇଁ, ଦାସଙ୍କ ପାଇଁ ଭଗବାନ କ'ଣ କରନ୍ତି? ନିଜକୁ ପ୍ରକାଶିତ କରନ୍ତି। ଭକ୍ତ ଯେଉଁ ରୂପେ ଚାହେଁ, ଭକ୍ତ ବାଞ୍ଛା କଳ୍ପତରୂପ, ଭଗବାନ ହେଲେ ଭକ୍ତ ବାଞ୍ଛା କଳ୍ପତରୁ। ତେଣୁ ଭକ୍ତ ଯେଉଁ ରୂପରେ ଚାହେଁ ଭଗବାନ ସେ ରୂପ ନେବା ପାଇଁ ବାଧ୍ୟ। କାହିଁକି? ନିଜେ ବା କହିଦେଇଛନ୍ତି, ଅହଂ ଭକ୍ତ ପରାଧୀନ କି ଅସ୍ୱତନ୍ତ୍ର ଏବ ଦ୍ୱିଜ, ମୁଁ ହେଉଛି ଭକ୍ତ ପାଖରେ ପରାଧୀନ ହୋଇକି ଥାଏ। ତେଣୁ ଭକ୍ତ ମୋତେ ଯେମିତି ଚାହେଁ ସେମିତି ନଚେଇବ। ଚୈତନ୍ୟ ଭାଗବତରେ ସେ କଥା ହିଁ କହୁଛନ୍ତି, ସେବକ କୃଷ୍ଣର ପିତା ମାତା ପତ୍ନୀ ଭାଇ, ସେବକ କୃଷ୍ଣର ପିତା ମାତା ପତ୍ନୀ ଭାଇ, ଦାସ ବୈ କୃଷ୍ଣର ଦ୍ୱିତୀୟ ଆର ନାହିଁ, ଦାସ ବୈ କୃଷ୍ଣର ଦ୍ୱିତୀୟ ଆର ନାହିଁ। ଏଠି ଦେଖନ୍ତୁ ଭଗବାନଙ୍କର ସ୍ଥିତିଟା କ'ଣ, ଭକ୍ତମାନଙ୍କ ପ୍ରତି ଭଗବାନଙ୍କର ବିଚାରଟା କିଭଳି, ଭଗବାନ କିଭଳି ଭକ୍ତମାନଙ୍କୁ ନିଜ କ'ଣ ଭକ୍ତମାନଙ୍କ ପାଖରେ ନିଜକୁ ପ୍ରକାଶିତ କରିଥାନ୍ତି, ଏଠି ସେ ସୂଚନା ମିଳେ। ସେବକ କୃଷ୍ଣର ପିତା ମାତା ପତ୍ନୀ ଭାଇ, ଏ ଯେଉଁ ପିତା ମାତା ପତ୍ନୀ ଏମାନଙ୍କ ନିକଟରୁ ମଧ୍ୟ ଭଗବାନ କ'ଣ କରନ୍ତି, କ'ଣ ପ୍ରୀତିର ଯେଉଁ ବୈଚିତ୍ର୍ୟମୟୀ ରସ ସେବା ସେଟା ପ୍ରାପ୍ତ ହୋଇଥାନ୍ତି। ଯେମିତି ଯଶୋଦାମା ଭଗବାନଙ୍କ ସେବା କରୁଥିଲେ ନା, ସମସ୍ତେ ପିତା ମାତା ଭାଇ ସମସ୍ତେ ଭଗବାନଙ୍କ ସେବା କରୁଛନ୍ତି। ଦାସ ବୈ କୃଷ୍ଣ, କ'ଣ ଆଜି ହରେ କୃଷ୍ଣ, ଠିକ ଅଛି, ନାମ କରନ୍ତୁ ସମସ୍ତେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରି ବୋଲ। हरिबोल 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 हरे कृष्ण
तो ये जो संबंधित व्यक्ति मानक पिता माता भाई पत्नी एम भगवान सेवा ग्रहण कर सेवार सुख दे समस्त को किंतु सेवक ये कौन दास भाई कृष्णर द्वितीय हाथ ना भक्त निकट रही सेवा से चाह था पुणी भक्त मान सब विभिन्न विचार एम तो है नित्य पार्षद जमी यशोदामा यशोदामा आम भाई साधारण भक्त नुहंती साधारण भक्त स्तर नहीं पारे नहीं पार कहना ଭଗବାନଙ୍କର ଯେତେ ପାର୍ଶ୍ୱ ସବୁ ଆସି ତାଙ୍କ ସହିତ ଯେଉଁ ଲୀଳା କରିଛନ୍ତି ସେମାନେ କ'ଣ ଆମ ଭଳିଆ ନା ନା ସାଧାରଣ ଭକ୍ତ କେଟଗୋରୀ ସେମାନେ ଯିବେ ସେବକ ଆମେ ଯେଉଁ ସେମାନଙ୍କଠୁ ଭଗବାନ ସେବା ନେଇଛନ୍ତି କିନ୍ତୁ ସେବକମାନଙ୍କଠୁ ଏକ କଥା ହିଁ କହୁଛନ୍ତି ଦାସ ବୈ କୃଷ୍ଣର ଦ୍ୱିତୀୟ ଆର୍ଟ ନାହିଁ ଭକ୍ତଙ୍କ ବ୍ୟତୀତ ଆଉ କେମିତି ଆଉ କେହି ବି ସେଭଳି ସେବା କରିବା ପାଇଁ ସମର୍ଥ ନୁହନ୍ତି ସଂସାରରେ ଯେତେ ଭକ୍ତ ରହିଛନ୍ତି ଭକ୍ତମାନେ ହିଁ ସେ ନିତ୍ୟ ପାର୍ଶ୍ୱଦ ମାନଙ୍କର ସେବାକୁ ଦେଖି ସେମାନେ ସେଭଳି ସେବା କରିବା ପାଇଁ ପ୍ରୟାସୀ ହେବେ ଯେମିତି ଆମେ ଯଶୋଦା ମାଙ୍କ କଥା ଶୁଣିବା ଯଶୋଦା ମା ଭଗବାନଙ୍କର ସେବା କରୁଥିଲେ ଯଶୋଦା ମାଙ୍କ କଥା ଜଣେ ଐକାନ୍ତିକ ଭାବେ ଯଦି ଶ୍ରବଣ କରେ ଶୁଦ୍ଧ ଭକ୍ତଙ୍କଠାରୁ ତାହେଲେ ସେ ସମୟରେ ଭାବଟା ଆସେ କ'ଣ ମୁଁ ମଧ୍ୟ ବାସ୍ୟଲ ରସର ରସିକ ହେବି ସେ ସମୟରେ ସେ ଭାବଟା ଆସିଯାଏ ଜଣେ ଭଗବାନ ଶ୍ରୀକୃଷ୍ଣଙ୍କର ସଖ୍ୟରସର ସମ୍ବନ୍ଧଙ୍କ କ'ଣ କଥା ଶ୍ରବଣ କରିବ ଯଦି ସୁଦାମାଙ୍କ କଥା ଶୁଣିବ କି ଅର୍ଜୁନ କଥା ଶ୍ରବଣ କରିବ ଶ୍ରବଣ କଲା ମାନେ ସେଇ ସମ୍ବନ୍ଧଟା ଜାଗ୍ରତ ହେଇଯିବ ସେ ସମୟରେ ତ ଏମାନେ ହେଲେ ନିତ୍ୟ ପାର୍ଷଦ ଜୀବ ଏଭଳି ଯେଉଁ ସେବା କରିବ ସେଇଭଳି ସେବା କେବଳ ଭକ୍ତମାନେ ହିଁ କରିବେ ସାଧାରଣ ଲୋକ କରିପାରିବେନି ସାଧାରଣ ଲୋକ ଏଭଳି ଶ୍ରବଣ କରି ସେ ସ୍ତରକୁ ଆସିବେ ଭକ୍ତି ସ୍ତରକୁ ଆସିବେ ଏବଂ ଭକ୍ତି ସ୍ତରକୁ ଆସିଲା ପରେ ଆମେ ଏଇ ପଏଣ୍ଟ ଆଲୋଚନା କରୁଛେ ଭଗବାନ କ'ଣ ଭକ୍ତ ବାଂଶା କଳ୍ପତରୁ ଭକ୍ତମାନେ ବିଭିନ୍ନ ରସରେ ତ ଭଗବାନଙ୍କ ସହିତ ସେବାରେ ଯୁକ୍ତ ହେବେ ବିଭିନ୍ନ ରସରେ ତ ଭଗବାନଙ୍କୁ କ'ଣ ସେବା ଦେବା ପାଇଁ ଚାହିଁବେ ସେବା ସୁଖ ଦେବା ପାଇଁ ଚାହିଁବେ ତ ଭଗବାନ ସେଇ ଭକ୍ତମାନଙ୍କ ପାଖରେ ସେଇ ରୂପରେ ପ୍ରକାଶିତ ହୁଅନ୍ତି କହିବା ତାତ୍ପର୍ଯ୍ୟ ଏହା ଏଇଥିପାଇଁ ନାମନାମକାରୀ ବହୁଧା ବିଭିନ୍ନ ନାମରେ ସେ ନିଜକୁ ପ୍ରକାଶିତ କରିଛନ୍ତି ସେଇ ଭକ୍ତଙ୍କ ପାଖରେ ଯିଏ ଯେଉଁଭଳି ବାଞ୍ଛା କରିଛି ତା ପାଖରେ ସେଇଭଳି ପ୍ରକାଶିତ ହେବେ ପ୍ରମାଣ ତା ପରପରେ ରହିଛି যে রূপে চিন্তয়ে দাসে সেই রূপে হয় যে রূপে চিন্তয়ে দাসে সেই রূপে হয় দাসে কৃষ্ণে করিবারে পারয়ে বিক্রয় কৃষ্ণে করিবারে পারয়ে বিক্রয় স্পষ্ট কহিলে চৈতন্য ভাগবত মধ্যখণ্ড তেইশ পরিচ্ছদ তেইশ পরিচ্ছদর চারশো পঁয়ষট্টি নম্বর পয়ার যে রূপে চিন্তায় দাসে সেই রূপ হয় ଦାସ ଯେଉଁ ରୂପରେ ଚିନ୍ତା କରିବ ଭକ୍ତ ଯେଉଁ ରୂପରେ ଚିନ୍ତା କରନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭଗବାନ ସେହି ରୂପରେ ପ୍ରକାଶିତ ହେବେ ସେଇଥିପାଇଁ କହୁଛନ୍ତି ନାମନାମକାରୀ ବହୁଧା ବହୁଧା ବିଭିନ୍ନ ରୂପରେ ଭଗବାନ ବିଭିନ୍ନ ନାମରେ ପ୍ରକାଶିତ ହୋଇଛନ୍ତି କାହିଁକି ନା ଭକ୍ତମାନଙ୍କୁ କୃତାର୍ଥ କରିବା ପାଇଁ ତାଙ୍କର କିଛି ଆବଶ୍ୟକ ନାହିଁ ଭକ୍ତମାନଙ୍କୁ କୃତାର୍ଥ କରିବା ପାଇଁ ମାନେ ଭଗବାନ କିଭଳି ଭକ୍ତବତ୍ସଳ ଦେଖନ୍ତୁ ଯେ ରୂପେ ଚିନ୍ତାଏ ଆସେ ସେଇ ରୂପେ ହୁଏ ସେଇ ସ୍ୱରୂପରେ ଦାସେ କୃଷ୍ଣ କରିବାରେ ପାରେ ବିକ୍ରୟ ଦାସ କ'ଣ କୃଷ୍ଣଙ୍କୁ ବିକ୍ରି କରିଦେଇପାରେ ଆଉ ଭଗବାନ ବି ସେଇଟାକୁ କ'ଣ କରନ୍ତି ସ୍ୱୀକାର କରନ୍ତି ଭଗବାନ ସେଇଟା ସ୍ୱୀକାର କରନ୍ତି ଅହଂ ଭକ୍ତ ପରାଧୀନ କହିଦେଇଛନ୍ତି ଆଉ ଯିବେ କୁଆଡ଼େ ମୁଁ ଭକ୍ତର ପରାଧୀନ କିନ୍ତୁ କେଉଁ ଭକ୍ତ ସେଇଟା ବିଚାର୍ଯ୍ୟ କେଉଁ ଭକ୍ତ ଆମ ଭଳି ଭକ୍ତ ନୁହଁ ଶୁଦ୍ଧ ଭକ୍ତ ଶୁଦ୍ଧ ଭକ୍ତ ଯାହା କରିବେ ଯେଉଁ ରୂପରେ ଭକ୍ତ ସାଧନ କରିକରି ମଧ୍ୟ ଯେତେବେଳେ ଶୁଦ୍ଧ ସ୍ଥିତିକୁ ଯିବ ସିଏ ବି ସେଇ ସ୍ଥିତି ପ୍ରାପ୍ତ ହୋଇପାରେ କିଛି ଅସମ୍ଭବ ନାହିଁ କିନ୍ତୁ ରହିଛି ମଝିରେ ଗୋଟେ ଜିନିଷ ରହିଛି କୃପା ସାଧୁଗୁରୁଙ୍କ କୃପା କାରଣ ସମ୍ବନ୍ଧ ଜ୍ଞାନଟା ଦେବେ କି ସମ୍ବନ୍ଧ ଜ୍ଞାନଟା ଆମର କ'ଣ ଆମେ ବିସ୍ମୃତ କ'ଣ ଭୁଲି ଯାଇଛେ ନା, ଆମେ ଜାଣିନେ ଆମର କେଉଁ ସମ୍ବନ୍ଧରେ ସମ୍ବନ୍ଧିତ ଆମେ, ସେଇଟା ଜାଣିଛନ୍ତି ଆଚାର୍ଯ୍ୟମାନେ ଗୁରୁ ଜାଣିଛନ୍ତି, ସିଏ ସେ ସମ୍ବନ୍ଧଟାକୁ ଯୋଡ଼ିବେ। ତେଣୁ ଯେ ରୂପେ ଚିନ୍ତାଏ କୃଷ୍ଣ ଏ ସରି ଯେ ରୂପେ ଚିନ୍ତାଏ ଦାସେ ସେହି ରୂପେ। ଆଚ୍ଛା ପ୍ରମାଣ କ'ଣ, ଦାସ ଯେଉଁ ରୂପରେ ଚିନ୍ତା କରୁଛି ସେହି ରୂପରେ ହେବେ, କିଛି ପ୍ରମାଣ ଅଛି କି? ଭାଗବତର ପ୍ରମାଣ ଅଛି, ସବୁ ଜିନିଷର ପ୍ରମାଣ ଆପଣ ଦେଖିବେ ସବୁ ଭାଗବତମରେ ଅଛି। ଭାଗବତର କେଉଁଠି ପ୍ରମାଣ ଅଛି? ବ୍ରହ୍ମାଜୀ ଯେତେବେଳେ ସ୍ତୁତି କରିଛନ୍ତି ଭଗବାନଙ୍କୁ ସେ ଏ କଥା ହିଁ କହିଛନ୍ତି। ଭଗବାନଙ୍କୁ ଯେତେବେଳେ ସ୍ତୁତି କରିଛନ୍ତି ବ୍ରହ୍ମାଜୀ କେଉଁ ସମୟରେ, ବ୍ରହ୍ମାଜୀ ତାଙ୍କର ତ ବହୁତ ସ୍ତୁତି ଅଛି ଭାଗବତରେ, ବ୍ରହ୍ମାଜୀଙ୍କର ବହୁ ଜାଗାରେ ସ୍ତୁତି ଅଛି। ଏଇ ଯେଉଁ ସ୍ତୁତି ଏଇ ପ୍ରସଙ୍ଗକୁ କହୁଛନ୍ତି ଯେଉଁ ସ୍ତୁତିରେ, ସେଇଟା ହେଉଛି ଯେତେବେଳେ ଭଗବାନଙ୍କର ନିର୍ଦ୍ଦେଶ କ୍ରମେ ବ୍ରହ୍ମା ସୃଷ୍ଟି କରିବା ପାଇଁ ଇଚ୍ଛା କରିଛନ୍ତି। ଭଗବାନ ତ ବ୍ରହ୍ମାଙ୍କୁ ଦାୟିତ୍ୱ ଦେଲେ, ଗତକାଲି ଆମେ ଶୁଣିଥିଲେ ନା ସୃଷ୍ଟି ଦୁଇ ପ୍ରକାର ସ୍ୱର୍ଗ ବିସର୍ଗ। ବ୍ରହ୍ମାଜୀ ଯେତେବେଳେ ସୃଷ୍ଟି କରିବା ପାଇଁ ଇଚ୍ଛା କରିଛନ୍ତି ସେ ସମୟରେ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଭଗବାନଙ୍କୁ ସ୍ତୁତି କରି ସେ କଥା ହିଁ କହିଛନ୍ତି। ଆଉ ଚୈତନ୍ୟ ଭାଗବତ ସେ କଥା ରହିଲେ ଯେ ରୂପେ ଚିନ୍ତା ଏଟା ସେ ସେଇ ରୂପେ ହ, ଏଇଟା କେଉଁଠି ଅଛି, କେଉଁ ପ୍ରସଙ୍ଗରେ ଅଛି ଚୈତନ୍ୟ ଭାଗବତରେ? ଆପଣ ସମସ୍ତେ ଜାଣିଥିବେ ମହାପ୍ରଭୁଙ୍କର ଗୋଟେ ଲୀଳା ଅଛି, ଶ୍ରୀବାସଙ୍କ ଘରେ ଯେଉଁ ଲୌହ ପାତ୍ରରେ ମହାପ୍ରଭୁ ପାଣି ଜଳ ପିଇନଥିଲେ ସେଇ ସେଇ ପ୍ରସଙ୍ଗରେ ଏଇଟା ଅଛି। ଲୌହ ପାତ୍ର ଯେଉଁ ପାଣି ପିଇଥିଲେ ସବୁ ଭକ୍ତମାନଙ୍କୁ ସେଠି କୃପା କରିଥିଲେ ସେଇ ପ୍ରସଙ୍ଗରେ ଏଇଟା ଆସିଛି, ଯେ ରୂପେ ଚିନ୍ତା ଏଇଟା ସେ ସେଇ ରୂପେ ହଏ। ତ ସେଇ ସିଦ୍ଧାନ୍ତକୁ କହୁଛନ୍ତି ବ୍ରହ୍ମାଜୀ ନିଜେ ବି କହୁଛନ୍ତି, ସୃଜନୀ ଶକ୍ତି ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ବ୍ରହ୍ମାଜୀ କ'ଣ ସ୍ତୁତି କରିଛନ୍ତି, ମୁଁ କେମିତି ସୃଷ୍ଟି କରିବି, ମୋର ତ ଜ୍ଞାନ ନାହିଁ ବୁଦ୍ଧି ନାହିଁ, ମୋତେ ଆପଣ ଶକ୍ତି ଦିଅନ୍ତୁ, ଏଇ ହିସାବରେ ଏଇ ବିଚାର ଯେଉଁ ସ୍ତୁତି କରିଛନ୍ତି ଭଗବାନଙ୍କୁ ସେ ସ୍ତୁତି ପ୍ରସଙ୍ଗରେ ସେ ବି ଏଇ କଥା ଗୋଟେ କହିଛନ୍ତି ଠିକ ଏଇ ସିଦ୍ଧାନ୍ତ। ତ୍ୱଂ ଭକ୍ତି ଯୋଗ ପରିଭାବିତ ଦୃଢ଼ ସରୋଜ ଆସେ ଶ୍ରୁତିକ୍ଷିତ ପଥୋ ନନୁନାଥ ପୁଂସମ୍ ଯଜ୍ଜଧ୍ୟାତେ ଉରୁଗାୟ ବିଭାବୟନ୍ତି ତତ୍ତତ୍ ବପୁ ପ୍ରଣୟ ସେ ସଦନୁଗ୍ରହାୟ। ବ୍ରହ୍ମାଜୀ ନିଜ ସ୍ତୁତିରେ ଏକଥା ହିଁ କହିଛନ୍ତି, କେଉଁଠି କେଉଁ ଶ୍ଳୋକ ଜାଣିଛନ୍ତି? ତୃତୀୟ ସ୍କନ୍ଦ ନବମ ଅଧ୍ୟାୟ 11 ଶ୍ଳୋକ। ବ୍ରହ୍ମାଜୀ ନିଜେ ସ୍ତୁତି କରି କହୁଛନ୍ତି ପ୍ରଭୁ, ଏଠି ଦେଖୁନାହାନ୍ତି କେତେ ସୁନ୍ଦର କଥା କହିଲେ, ତ୍ୱଂ ଭକ୍ତି ଯୋଗ ପରିଭାବିତ ଦୃଢ଼ ସରୋଜ, ଆପଣ ଭକ୍ତି ଯୋଗ ପରିଭାବିତ ଦୃଢ଼ ସରୋଜ, ଆପଣ ନିଜ ଜନମାନଙ୍କର ଯେଉଁ ଭକ୍ତି ଯୋଗ ପୂତ ବିଶୁଦ୍ଧ ହୃଦୟ ପଦ୍ମରେ ସର୍ବଦା ବିଶ୍ରାମ କରନ୍ତି। ଶୁଦ୍ଧ ଭକ୍ତ ଆପଣଙ୍କର ଯେଉଁ ଶୁଦ୍ଧ ଭକ୍ତଙ୍କର ହୃଦୟ ଭିତରେ ଆପଣ ସର୍ବଦା ବିଶ୍ରାମ କରନ୍ତି। ଆମେ ଭଜନ ସେଟା ଗାଉନି କି, ତୋମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ତୋମାର ହୃଦୟ କାହାର ହୃଦୟ କଖଣ ବା ଆପଣଙ୍କ ହୃଦୟରେ କି, ତୋମାର ହୃଦୟ ଆଚାର୍ଯ୍ୟମାନଙ୍କର ହୃଦୟ, ଆମେ ଗୁରୁ ଭାବେ ପ୍ରାର୍ଥନା କରୁଛେ ନା, ତୋମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ। ଦେଖନ୍ତୁ ରମେଶ ସେ କଥା କହୁଛନ୍ତି, ତ୍ୱଂ ଭକ୍ତି ଯୋଗ ପରିଭାବିତ ଦୃଢ଼ ସରୋଜ ଆସେ ସୁତେକ୍ଷିତ ପଥ ନନୁନାଥ ପୁଂସାମ, ପୁଣି ସାଧାରଣ ଜୀବ ହୃଦୟ ମଧ୍ୟ ଆସିବେ କିଭଳି, କହୁଛନ୍ତି ସୁତେକ୍ଷିତ ପଥ, ଆମର ପଥଟା କ'ଣ କି, ଆମର ପଥଟା ହେଉଛି ସୁତେକ୍ଷିତ ପଥ। ସୁତେକ୍ଷିତ ପଥ ମାନେ ସୁତ ଇକ୍ଷିତ, ସୁତ ମାନେ ଶୁଣିବା, ଇକ୍ଷିତ ମାନେ ଦେଖିବା, ଶୁଣିକି ଆମେ ଦେଖିବା, ଖାଲି ଦେଖିପାରିବାନି, କୃଷ୍ଣ ଦେଖିପାରିବା, କୃଷ୍ଣ ଦେଖିଲେ କହିବା ହଁ କୃଷ୍ଣ ଠିଆ ହେଇଛନ୍ତି ଆଉ କ'ଣ, ଆମ ଦେଖିବାଟା ଏତିକି, କୃଷ୍ଣ ବଳରାମ ଠିଆ ହେଇଛନ୍ତି, ଗୌନିତା ଠିଆ ହେଇଛନ୍ତି, ଜଗନ୍ନାଥ ବଳଦେବ ସୁଦ୍ରା ବସିଛନ୍ତି, ବା ସେତିକି ତ ଆମ ଦେଖିବାଟା ଏତିକି। କିନ୍ତୁ ସୁତ ଇକ୍ଷିତଟା କ'ଣ, ଶୁଣିଲେ ଆପଣ ଜାଣିପାରିବେ ଭଗବାନ କେମିତି ସେଇଟା ଠିଆ ହେଇକି କ'ଣ କ'ଣ କରୁଛନ୍ତି। ତେଣୁ ଆମର ପଥ ହେଉଛି ସୁତେକ୍ଷିତ ପଥ, ଏଠି ସେ କହୁଛନ୍ତି ଆସେ ସୁତେକ୍ଷିତ ପଥ ନନୁନାଥ ପୁଂସମ୍। ସୁତେକ୍ଷିତ ଆପଣ କ'ଣ ଗୁରୁମୁଖରୁ ଭବଦେୟ କଥା ଶ୍ରବଣ ଅନନ୍ତର, ଶ୍ରବଣ ପରେ ଜୀବ ଆପଣଙ୍କର ସେବା ପ୍ରାପ୍ତିର ସନ୍ଧାନ ପାଏ, ଆପଣଙ୍କର ଯେଉଁ ସେବାର ସନ୍ଧାନଟା ଜୀବ ପାଏ କେତେବେଳେ ପାଏ, ସୁତେକ୍ଷିତ ଶୁଣିକି ଦେଖିଲା ପରେ, ଖାଲି ଦେଖିଲା ପରେ ହେବନି, ଲୋକ ଆସୁନାହାନ୍ତି ଦେଖିକି ପଳାଉଛନ୍ତି, ଲୋକ ଆସୁଛନ୍ତି ନାହିଁ ଦର୍ଶନ କରିବା ପାଇଁ, ବର୍ତ୍ତମାନ ସିନା ଲକଡାଉନ, ନହେଲେ ତ ହଜାର ହଜାର ଲୋକ ଆସୁଛନ୍ତି ଦର୍ଶନ କରିବା ପାଇଁ, ସେବା କରିବା ପାଇଁ କେଜଣ ପ୍ରୟାସୀ ହେଉଛନ୍ତି, ସେବା କରିବା ପାଇଁ ସେମାନେ ପ୍ରୟାସୀ ହେବେ ଯେଉଁମାନେ ଶୁଣିବେ, ସୁତେକ୍ଷିତ ପଥ ଯେଉଁମାନେ ଶୁଣିବେ, ଶୁଣିଲା ପରେ ସେମାନଙ୍କର ସେବା ପ୍ରତି ଭାବଟା ଆସିବ, ଆଶ୍ରମବାସ କଲା ପରେ ବି ସବଳଟା ରହିଛି, ସବଳ ନ କଲେ ସେବା ପ୍ରତି ଦୃଢ଼ ଭାବ ଆସିବ ନାହିଁ। ଦେଖନ୍ତୁ ଏଇଟା ସତ୍ୟ, ଏ ସିଦ୍ଧାନ୍ତ ଶାସ୍ତ୍ର ଦେଖୁନାହାନ୍ତି, ସବୁ ସିଦ୍ଧାନ୍ତ ଆପଣ ଯୁଆଡ଼ୁ ବୋଲିକି ଆଣ ସେଇଠି ହିଁ ପହଞ୍ଚିବି। ସବଳ ଯାହାର କମ୍ ଅଛି ସିଏ ସେବା କରିପାରିବନି। ଆଚ୍ଛା ଆପଣ କୁହନ୍ତୁ ପ୍ରଭୁପାଦ ଶୁଣିଥିଲେ କି ନାହିଁ, ପ୍ରଭୁପାଦ ଶୁଣୁଥିଲେ କି ନାହିଁ, ପ୍ରଭୁପାଦଙ୍କ କଥା ଦେଖନ୍ତୁ, ପ୍ରଭୁପାଦ ଶୁଣୁଥିଲେ କି ନାହିଁ, ପ୍ରଭୁପାଦ ଉପଯୁକ୍ତ ଶ୍ରୋତା ବୋଲି ସାର୍ଟିଫିକେଟ୍ ଦେଇଛନ୍ତି କିଏ ଜାଣିଛନ୍ତି, କହିଲେ ଦେଖିବା କିଏ ସାର୍ଟିଫିକେଟ୍ ଦେଇଛନ୍ତି। ପ୍ରଭୁପାଦ ଉପଯୁକ୍ତ ଶ୍ରୋତା, ତାଙ୍କ ଭଳି ଶ୍ରୋତା କେହି ନାହାନ୍ତି, ସାର୍ଟିଫିକେଟ୍ ଦେଇଛନ୍ତି କିଏ ଜାଣିଛନ୍ତି, ତାଙ୍କ ଗୁରୁ ଭକ୍ତି ସିଦ୍ଧାନ୍ତ ସରସେଠାକୁ କାହିଁ ଜାଣିଛନ୍ତି, କାରଣ ପ୍ରଭୁପାଦ ତାଙ୍କର ଗୁରୁଦେବଠୁ ସବୁ କ୍ଲାସ୍ ଶୁଣିଛନ୍ତି, ଯେତେ ସମସ୍ତେ ସେ ତାଙ୍କର ସଙ୍ଗର ସୁଯୋଗ ପାଇଛନ୍ତି, ପୁଣି ସେ ଯେଉଁ ଶୁଣନ୍ତି ପ୍ରଭୁପାଦ ଯେମିତି ଶୁଣନ୍ତି, ଆମେ ସେଭଳି କାହିଁ ମୁଁ କାହିଁ ଅନୁଭବ କରୁନି ଆମେ ସେଭଳି ଶୁଣିଲା ଭଳି ହେଇପାରିବା କେବେ। ପ୍ରଭୁପାଦ ପୁରା ଆରମ୍ଭରୁ ଶେଷ ଯେ ବସିକି ଶୁଣିବେ, ଆରମ୍ଭ ସେ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ହଁ ସେ ହେଉଛନ୍ତି ପ୍ରକୃତରେ ଶ୍ରବଣକାରୀ। ଆଉ ଦେଖୁନାହାନ୍ତି ସୁତକ୍ଷିତ ପଥ, ସେମାନେ ସାଧକ ନୁହନ୍ତି, ଆମ ଭଳି କ'ଣ ସାଧକ ନୁହନ୍ତି, କିନ୍ତୁ ଆମ ଭଳି ସାଧକମାନଙ୍କ ପାଇଁ କ'ଣ ପ୍ରେରଣା ଦେଇକି ଯାଇଛନ୍ତି ସୁତକ୍ଷିତ ପଥ। ଶୁଣିଲେ ଶ୍ରଦ୍ଧା ଆସିବ ସେବା ପାଇଁ, ନଚେତ ଆସିବ। ବ୍ରହ୍ମାଜୀ କହୁଛନ୍ତି, ବ୍ରହ୍ମାଜୀ କଥାକୁ କାଟି ଦିଅନ୍ତୁ ଆପଣ, ତାହେଲେ ବ୍ରହ୍ମାଜୀ କଥା ଭୁଲୁ କି, ଭୁଲୁନୁ, ଶୁଣିବାକୁ ପଡ଼ିବ। ଯିଏ ଶୁଣୁନି, ଯିଏ ଭାବୁଛି ମୁଁ ବସିକି ସବୁ କରିବି, ସେବା ଭାବଟା ଆସିବନି, ସେ ବୁଝିପାରିବନି ସେବାର ମହତ୍ତ୍ୱ, ସେ ବୁଝିପାରିବେନି। ଦେଖନ୍ତୁ ଆପଣ ଦେଖୁନାହାନ୍ତି, ମୁଁ ତ କହିଦେଉଛି, ସ୍ପଷ୍ଟ କହୁଛି, 3:9-11 ପଢ଼ନ୍ତୁ ତାର ଶ୍ଳୋକ, ତା ଟୀକା ଦେଖନ୍ତୁ, ତାର ପରପଟ ଦେଖନ୍ତୁ। ସୁତକ୍ଷିତ ପଥ ଗୁରୁମୁଖରୁ ଭବଦେବ କଥା ଶ୍ରବଣ ଅନନ୍ତର, ଶ୍ରବଣ ପରେ ଜୀବ ଆପଣଙ୍କର ସେବା ର ସନ୍ଧାନ, ସେବାର କ'ଣ ସେବା ପ୍ରାପ୍ତିର ସନ୍ଧାନ ପାଏ, ସେ ସେବାର ସନ୍ଧାନଟା ପାଏ। ଆଉ ଯେତେ ଶ୍ରବଣ କରିକରି ଯିବ ତାର ସେବା ଭାବଟା କ'ଣ ହୁଏ, ସେତେ ବଢ଼େ। ଶ୍ରବଣ ଯେତେ ବଞ୍ଚିତ ହେବ ସେବା ଭାବଟା ସେତେ କମିବ, ହୁଏତ ସେବା କରିପାରେ, ଯାହା ଆମେ ଆଲୋଚନା କରୁଥିଲେ ନା, ସେ ଯେଉଁ ସେବା କରିବ ଦ୍ୟାଟ୍ ଇଜ୍ ଓନ୍ଲି ମେକାନିକାଲି, ଏଇଟା ମେକାନିକାଲି କରିବ। ଶ୍ରବଣ କଲା ପରେ ସେଇଟା କ'ଣ, ସେଇଟା ହେଉଛି ସ୍ପିରିଚୁଆଲି ବା ପ୍ରାକ୍ଟିକାଲି, ପ୍ରକୃତରେ ଶ୍ରଦ୍ଧାର ସହିତ ସେ କରିବ। ସେ ସ୍ଥିତିରେ ଏଠି କହୁଛନ୍ତି, ସେ ସ୍ଥିତିରେ କ'ଣ ହୁଏ, ବ୍ରହ୍ମାଜୀ ବି ଠିକ୍ ସେ କଥା କହିଲେ, ଯଜ୍ଜଧିଆତେ ଉରୁଗାୟ ବିବାହ ଭୟନ୍ତି, ଯଜ୍ଜଧିଆ ଉରୁଗାୟ, ଉରୁଗାୟ ଉରୁଗାୟ ହେଉଛନ୍ତି ଉତ୍ତମ ଶ୍ଳୋକ, ପୁଣ୍ୟ ଶ୍ଳୋକ ଉରୁଗାୟ, ସବୁ ଦେଖୁନାହାନ୍ତି ଭଗବାନଙ୍କର ଗୋଟେ ନାମ ହେଉଛି ଉରୁଗାୟ, ପୁଣ୍ୟ ଶ୍ଳୋକ ଉତ୍ତମ ଶ୍ଳୋକ, ଯଜ୍ଜଧିଆତେ ଉରୁଗାୟ ବିବାହ ଭୟନ୍ତି। ଭକ୍ତବୃନ୍ଦ ଯେଉଁ ଯେଉଁ ରୂପରେ ଆପଣଙ୍କୁ ଭାବନା କରନ୍ତି, ଯେଉଁ ଯେଉଁ ରୂପରେ ଚାହାନ୍ତି, ଆପଣ ରହିପାରନ୍ତିନି, ଆପଣ ସେଇ ସେ ରୂପ ଦେଖା ଦିଅନ୍ତି। ବ୍ରହ୍ମାଜୀ କହୁଛନ୍ତି, ତତ୍ତତ୍ ବପୁ ପ୍ରଣୟସେ ସଦ୍ ଅନୁଗ୍ରହାୟ, ସଦ୍ ଅନୁଗ୍ରହାୟ, ଆପଣ ସେମାନଙ୍କୁ ଅନୁଗ୍ରହ କରିବା ପାଇଁ ସେଇ ସେ ରୂପରେ ପ୍ରକଟିତ ହୁଅନ୍ତି ଭକ୍ତ ପାଖରେ। ଆଚ୍ଛା ବ୍ରହ୍ମାଜୀ ଏଇଟା କହିଲେ, ଏଇଟା ଆମେ ଥିଓରିଟିକାଲି ଶୁଣିଲେ, ପ୍ରାକ୍ଟିକାଲି ବହନ କରିଛନ୍ତି ନା ନାହିଁ, ସେଭଳି ପ୍ରାକ୍ଟିକାଲି ବହନ କରିଛନ୍ତି ନା ନାହିଁ, ଦୁଇଟି ଲୀଳା ଶୁଣିବା, ପ୍ରାକ୍ଟିକାଲି ବହନ କରିଛନ୍ତି ସେହି ସେ ରୂପରେ, ଭଗବାନ ଭକ୍ତଙ୍କ ପାଖରେ ସେ ରୂପରେ ପ୍ରକାଶିତ ହେବା, ଇଏ ତ କ'ଣ ବହୁତ ଉଚ୍ଚ ସ୍ଥିତି। ଭଗବାନ ଯିଏ ଭଗବାନଙ୍କୁ କ'ଣ ମାନେ ଦେବତାମାନଙ୍କୁ ବି ଯିଏ ଭଗବାନ ରୂପରେ ଜ୍ଞାନ କରୁଛି, ଭଗବାନ ରୂପରେ ଯିଏ ପୂଜା କରୁଛି, ଭଗବାନ ତା ପାଇଁ ମଧ୍ୟ ଦେବତା କ'ଣ ଦେବତାଙ୍କ ରୂପ ମଧ୍ୟ ନେଇକି କ'ଣ ଦେଖା ଦିଅନ୍ତି, ସେହି ସେ ରୂପରେ ପ୍ରକଟ ହେଇଯାଆନ୍ତି, ପ୍ରମାଣ ଅଛି, ସମସ୍ତେ ଜାଣିଛନ୍ତି। ସେ ଲୀଳା କେଉଁ ଲୀଳା ଜାଣିଛି, ଆମର ପୁରୀ ବାସିନ୍ଦା ଭଗବାନ ଭକ୍ତଙ୍କୁ ସେ ଦେବତାଙ୍କ ରୂପରେ ବି ଦର୍ଶନ ଦେଇଛନ୍ତି, କେଉଁ ରୂପରେ, ଗଜାନନ ବେଶରେ ଦର୍ଶନ ଦେଇନାହାନ୍ତି, ଗଣପତି ଭଟ୍ଟ କର୍ଣ୍ଣାଟକର ସେ ଭକ୍ତ, ଦେଖନ୍ତୁ ସିଏ ଭଗବାନଙ୍କର ଭକ୍ତ ନୁହଁ, କିନ୍ତୁ ଭଗବାନଙ୍କର ସିଏ ଭକ୍ତି କରୁଛି ବୋଲି ବିଚାର କରୁଥିଲେ, କେଉଁ ରୂପରେ, ସିଏ ହେଉଛନ୍ତି କାହାର ଭକ୍ତ, ଗଣେଶଙ୍କର ଭକ୍ତ, ଗଣେଶଙ୍କର ଭକ୍ତ, କିନ୍ତୁ ସିଏ ଭାବୁଛନ୍ତି କ'ଣ, ଗଣେଶ ହେଉଛନ୍ତି ପରମବ୍ରହ୍ମ, ସେ ବିଚାରରେ ସ୍ଥିର ଅଛନ୍ତି, ଗଣେଶ ପରମବ୍ରହ୍ମ, ଆଉ ସେ ସାଧାରଣ ବ୍ୟକ୍ତି ନୁହଁ। ଗଣପତି ଭଟ୍ଟ ତାଙ୍କ ଜୀବନ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ସେ ବାଲ୍ୟବେଳୁ ସବୁ ଶାସ୍ତ୍ର ଅଧ୍ୟୟନ କରନ୍ତି, ବାଲ୍ୟବସ୍ଥାରୁ ସବୁ ଶାସ୍ତ୍ର ଅଧ୍ୟୟନ କରିଥିଲେ ଏବଂ ଧର୍ମାଲୋଚନା କରୁଥିଲେ, ବାଲ୍ୟ ସମୟରୁ ଶାସ୍ତ୍ର ଅଧ୍ୟୟନ, ଧର୍ମ ଆଲୋଚନା ଏବଂ ସାଧୁ ସଂଘରେ ସମୟ ଅତିବାହିତ କରିଥିଲେ, କିନ୍ତୁ ଗଣପତିଙ୍କର ଉପାସକ, ଗଣେଶଙ୍କର ଉପାସକ, ଦେବାଦେବୀ ତ ଅଛନ୍ତି, ଦେବାଦେବୀଙ୍କର ତ ଉପାସ ନା ବି ଅଛି, ଶାସ୍ତ୍ରରେ ତ ଅଛି, ମନା ନାହିଁ, କିନ୍ତୁ ସେ ସେଟା ଗ୍ରହଣ କରିଛନ୍ତି। ତେଣୁ ସିଏ ଯେଉଁ ଗଣେଶଙ୍କୁ ପୂଜା କରନ୍ତି, ସେ ଆଉ କାହାକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି, ଶାସ୍ତ୍ର ପଢ଼ିଛନ୍ତି। ଆଚ୍ଛା ପ୍ରଶ୍ନ ଆସିବ, ଶାସ୍ତ୍ରରେ କ'ଣ ଗଣେଶଙ୍କୁ ଭଗବାନ ବୋଲି କୁହାହେଇଛି କେଉଁଠି କୁହାହେଇଛି? ଆସି କେମିତି ଜାଣିଲେ ପରମ ବ୍ରହ୍ମ ବୋଲି କେମିତି ଜାଣିଲେ? ସେ ତ ଶାସ୍ତ୍ର ପଢ଼ିଛନ୍ତି, ସାଧୁସଙ୍ଗ କରୁଥିଲେ, ସେ ପୁଣି ପରମ ବ୍ରହ୍ମ ବୋଲି କେମିତି ତାଙ୍କୁ ପୂଜା କରୁଥିଲେ ଗଣେଶଙ୍କୁ? ଗଣେଶ ହିଁ ପରମ ବ୍ରହ୍ମ, ଏଇ ବିଚାରରେ ସେ ପୂଜା କରୁଥିଲେ, କାରଣ ପୁରାଣ ମାନଙ୍କରେ ସବୁ ସେଭଳି ରଚନା ହେଇଥାଏ। ପୁରାଣ ମାନଙ୍କ ଆପଣ ପୁରାଣ ଯଦି ପଢ଼ିବେ, ସାଧାରଣ ଲୋକ ସେଥି ବୁଝିପାରନ୍ତିନି, ଭ୍ରମିତ ହୁଅନ୍ତି। ସେ ଗୋଟେ ଶ୍ଳୋକ ମୁଁ ପାଇଥିଲି, କେଉଁଠା ଖୋଜିଲି, ବହୁତ ପାଇଲିନି। ବହୁତ ପୁରାଣ ମାନେ ପୁରାଣଟା ହେଉଛି କ'ଣ, ଭ୍ରମାବହୀ, ଆଉ ଗୋଟେ ସେଭଳି ଶ୍ଳୋକ ଗୋଟେ ଥିଲା, ବହୁତ ସୁନ୍ଦର ଶ୍ଳୋକ ପାଇଥିଲି ବହୁତ ଦିନ ତଳେ, ଆଜି ଖୋଜିଲି ମିଳିଲାନି। ହଁ, ତ ପୁରାଣରେ କାହିଁକି ଭ୍ରମରେ ପଡ଼ିବ ବ୍ୟକ୍ତି? ଦେଖୁନାହାନ୍ତି, ଯେତେ ପୁରାଣ ସବୁ ରହିଛି, ଧର ଯିଏ ଶିବଜୀଙ୍କୁ ପୂଜା କରୁଛି, ଶିବଜୀଙ୍କ ପାଇଁ ପୁରାଣ ଅଛି କି ନାହିଁ? ଅଛି, କେଉଁ ପୁରାଣ? ଶିବ ପୁରାଣ ଅଛି। ଯିଏ ମାଆଙ୍କର ପୂଜା କରୁଛି, କାଳୀ ମାଙ୍କର ପୂଜା କରୁଛି, ପୁରାଣ ଅଛି କି ନାହିଁ? କେଉଁ ପୁରାଣ ଅଛି? କାଳିକା ପୁରାଣ ଅଛି, ପଢ଼ିଛନ୍ତି, ଦେଖିଛନ୍ତି କିଏ ସେଇ କାଳିକା ପୁରାଣ ଅଛି? ମୋ ପାଖରେ ଅଛି। ଯିଏ ବିଶ୍ୱକର୍ମାଙ୍କର ପୂଜା କରୁଛନ୍ତି, ବିଶ୍ୱକର୍ମା ପୁରାଣ ଅଛି, ଜାଣିଛନ୍ତି ନା? ଅଛି ମୋ ପାଖରେ। ଯିଏ ଗଣେଶଙ୍କର ପୂଜା କରନ୍ତି, ଗଣେଶଙ୍କ ପୁରାଣ ଅଛି, ଜାଣିଛନ୍ତି? ସବୁ ରଖିଛି, କିନ୍ତୁ ସେଇଟା ପଢ଼ିବା ଆବଶ୍ୟକ ନାହିଁ, କେତେବେଳେ କେତେବେଳେ ଏଇ ଏଇ ସିଦ୍ଧାନ୍ତ ପାଇଁ କେତେବେଳେ କେତେବେଳେ ତାକୁ ଦେଖିବା ପାଇଁ ପଡ଼େ, ଜାଣିବା ପାଇଁ ପଡ଼େ। ତ ସେଗୁଡ଼ାକ ସିଏ ବି ମୁଖ୍ୟ ପୁରାଣରେ ଯାଏ ନା, ସେ ସବୁ ଉପପୁରାଣ। ତ ଏଇଭଳି କାର୍ତ୍ତିକ ପୁରାଣ ଅଛି, କାର୍ତ୍ତିକ ପୁରାଣ, କେତେ ପୁରାଣ ସବୁ ଅଛି। ତାହେଲେ ଆପଣ ଦେଖନ୍ତୁ, ସେଇ ସେ ପୁରାଣମାନଙ୍କର ଯେଉଁ ବର୍ଣ୍ଣନା ହେଇଥିବ, ଆଚ୍ଛା ପ୍ରାୟ ସବୁ ପୁରାଣ, ଯେତେ ମୁଖ୍ୟ ପୁରାଣ, ମୁଖ୍ୟ ପୁରାଣକୁ ରଚନା କରିଛନ୍ତି କିଏ? ସବୁ ତ ପୁରାଣ, ସବୁ ତ ଶାସ୍ତ୍ର ସବୁ ବ୍ୟାସଦେବ ରଚନା କଲେ। ତାହେଲେ ବ୍ୟାସଦେବ ଯଦି ରଚନା କରିଛନ୍ତି, ସେ କେମିତି ଏମିତି ଓଲଟ ପାଲଟ ରଚନା କଲେ? ଶିବ ପୁରାଣ ଆପଣ ଦେଖିବେ, ଲେଖା ହେଇଥିବ ଶିବଜୀ ହେଉଛନ୍ତି ମୁଖ୍ୟ, ତାଙ୍କଠୁ ସୃଷ୍ଟି ହେଇଛି, ଏହା ହେଇଛି, ସେ ହେଇଛି, ଲେଖା ହେଇଛି। ଯିଏ କାଳିକା ପୁରାଣ ପଢ଼ିବ, ସେ ଲେଖା ହେଇଥିବ ସିଏ ହେଉଛନ୍ତି ଶ୍ରେଷ୍ଠ। ମୁଁ ପଢ଼ିନି, କେବଳ ବିଚାର କରୁନି, ସେ ସେଇଥିପାଇଁ ସେମାନେ ଛାଡ଼ିପାରନ୍ତି ନା। ଏ ଯେମିତି କାଲକାଟାରେ ଅଛନ୍ତି, କାଲକାଟା ଲୋକମାନେ ସେ ଭାବେ ହଁ କାଳୀ ହେଉଛନ୍ତି ଶ୍ରେଷ୍ଠ, କାଳୀ ହିଁ କୃଷ୍ଣ ରୂପରେ ଆସିଛନ୍ତି, କୃଷ୍ଣ କାଳୀ କିଏ କୁହନ୍ତି? ଶିବଜୀ, ଶିବଜୀ ହେଉଛନ୍ତି ଭଗବାନ, ତ ଲୋକମାନେ କହୁନାହାନ୍ତି କୃଷ୍ଣ କ'ଣ ଗୀତା କହିଛନ୍ତି? କୃଷ୍ଣ ଭିତରେ କିଏ ଗୋଟେ ଥିଲା, କିଏ ଥିଲେ ବାବା? ଶିବଜୀ ଥିଲେ କୃଷ୍ଣ ଭିତରେ, ଏ ଯେଉଁ ବିଚାର। ଆଚ୍ଛା ସେମାନେ କାହିଁକି ସେ ବିଚାର କ'ଣ, ସେ ବିଚାର ସେମାନେ ଦୃଢ଼ କାହିଁକି ହେଇଛନ୍ତି? କାରଣ ଶାସ୍ତ୍ରରେ ସେଇଟା ଲେଖା ହେଇଛି। ତାହେଲେ ପ୍ରଶ୍ନ ଆସିବ, ବ୍ୟାସଦେବ ଏମିତି କାହିଁକି ଲେଖିଲେ? ଲେଖିବା ଲୋକ ତ ଜଣେ, ସିଏ ପୁଣି ପୁରାଣମାନଙ୍କରେ ଦେବତାମାନଙ୍କୁ ଗ୍ଲୋରିଫାଇ କରିଛନ୍ତି, ତାଙ୍କୁ ଶ୍ରେଷ୍ଠ ପଦରେ ରଖିଛନ୍ତି, କାହିଁକି ଏମିତି ରଖିଲେ, କ'ଣ କାରଣ? କାରଣ କ'ଣ କିଏ କହିପାରିବେ ଦେଖିବା? କ'ଣ ଆଉ କ'ଣ? ଏଇଟା ତ ଗୋଟେ କାରଣ, ମୁଖ୍ୟ କାରଣ କ'ଣ? ସମସ୍ତେ ସେ ଯାହା କହିଲେ, ସମସ୍ତେ ବିଷ୍ଣୁଙ୍କର ପୂଜା କରିପାରିବେନି ବୋଲି ଦେବତାମାନଙ୍କ ମାଧ୍ୟମରେ ବିଷ୍ଣୁଙ୍କ ପାଖରେ ପହଞ୍ଚନ୍ତୁ, ଏଇଟା ଗୋଟେ କାରଣ, ଠିକ୍ ଅଛି, ଏଇଟା ଗୋଟେ କାରଣ। କିନ୍ତୁ ସେଇ ସେ ଦେବତାଙ୍କୁ ଶ୍ରେଷ୍ଠ କାହିଁ କରାହେଇଛି ସେଇଠି? ଯେମିତି ଶିବପୁରାଣ ଯେପଟେ ଶିବଜୀତ ଭଗବାନ, ଆଉ ଗଣେଶ ପୁରାଣ, ଗଣେଶ ତ ସବୁ, ଆଉ ତାଙ୍କୁ ସେଠି ଗ୍ଲୋରିଫାଏ କରାହେଇଥିବ କାହିଁକି? ନିଷ୍ଠା ପାଇଁ, କାହିଁକି? କାରଣ ସମାଜରେ ଆମେ କଥା ଆରମ୍ଭରୁ ଶୁଣିଲେ କି ନାହିଁ ସେ କଥା, ବିଭିନ୍ନ ପ୍ରକାରର ରୁଚି ସମ୍ପନ୍ନ ବ୍ୟକ୍ତିବିଶେଷମାନେ ଅଛନ୍ତି, ବିଭିନ୍ନ ପ୍ରକାର ସବୁ ଗୁଣ ରହିଛି ନା, ଯେ ସତ୍ୱ ରଜତମ ଏଇଭଳି ଗୁଣ ରହିଛି। ଯେମିତି ଶିବଜୀଙ୍କର ପୂଜା କେଉଁମାନେ କରନ୍ତି? ପ୍ରାୟ ତମଗୁଣୀ ଲୋକମାନେ କରନ୍ତି। ଆଚ୍ଛା ସେମାନଙ୍କର ସେମାନେ ଶିବଜୀଙ୍କୁ ଆରାଧନା କରିବେ, ତ ସେମାନେ ଯଦି ଶିବଜୀଙ୍କୁ ଶ୍ରେଷ୍ଠ ବିଚାର ନ କରିବେ, ତାଙ୍କ ଆରାଧନା କରିବେ କେମିତି? ଯଦି ତାଙ୍କ ପାଖରେ ଯଦି ଆଉ ଜଣେ କିଏ ଶ୍ରେଷ୍ଠ ବୋଲି ପ୍ରତୀୟମାନ ହେବେ, ତାହେଲେ ତାଙ୍କର ଭାବଟା ଶିଥିଳ ହେଇଯିବ ନା। ତେଣୁ ସେମାନେ ଯେହେତୁ ତାଙ୍କୁ ମାନିଛନ୍ତି ଶ୍ରେଷ୍ଠ ରୂପେ, ସେଇଠି ତାଙ୍କ ପାଇଁ ଗ୍ଲୋରିଫାଏ କରି ସେଇଟା ରଚନା କରାଯାଇଛି। ସେଥିପାଇଁ ପୁରାଣ ମଧ୍ୟ ତିନି ପ୍ରକାର, ତିନି ପ୍ରକାର ପୁରାଣ ଅଛି ନା ନାହିଁ, କ'ଣ କ'ଣ? ସାତ୍ତ୍ୱିକ, ରାଜସିକ, ତାମସିକ। କେଉଁଠି ଏଇଟା ଅଛି ପ୍ରମାଣ? କେଉଁଠି ଅଛି ସାତ୍ତ୍ୱିକ ପୁରାଣ, ରାଜସିକ ପୁରାଣ, ତାମସିକ ପୁରାଣ କେଉଁଠି ଅଛି? ଜାଣିଛନ୍ତି? ପଦ୍ମ ପୁରାଣରେ ଅଛି। ପଦ୍ମ ପୁରାଣ ପାତାଳଖଣ୍ଡର 271 ଅଧ୍ୟାୟ ନା କ'ଣ, ମୁଁ ଆଜି ଦେଖୁଥିଲି। ବହୁତ ପରିଶ୍ରମ କରିବା ପାଇଁ ପଡ଼େ, ଖୋଜିବା ପାଇଁ ପଡ଼େ। ମୁଁ ଆଜି ଦେଖୁଥିଲି ପଦ୍ମ ପୁରାଣର ପାତାଳଖଣ୍ଡର, ସେ ହେଉଛି 236 ଅଧ୍ୟାୟ। ଏଇଠି ବର୍ଣ୍ଣନା କରାହେଇଛି ପୁରାଣ ଗୁଡ଼ାକ କ'ଣ, କେଉଁ ପୁରାଣ କେଉଁ ଇଏର, ତାମସିକ ପୁରାଣ କେତେଟା, ରାଜସିକ ପୁରାଣ କେତେଟା, ସାତ୍ତ୍ୱିକ ପୁରାଣ କେତେଟା। କେଉଁ ଶ୍ଳୋକ ଅଛି ମୁଁ ତାକୁ କହିବା ପାଇଁ ଚାହୁଁନି। ତ କହିବା ତାତ୍ପର୍ଯ୍ୟ, ବ୍ୟାସଦେବ କାହିଁକି ଏଭଳି ସବୁ ରଚନା କରିଛନ୍ତି ନା, ସେହି ସେହି ଗୁଣ ବିଶିଷ୍ଟ ବ୍ୟକ୍ତିମାନେ ସେମାନେ ତ ଆରାଧନା କରିବେ ନା, ଯଦି ସେମାନେ ଆରାଧନା ନ କରିବେ ତାହେଲେ ପଥଭ୍ରଷ୍ଟ ହୋଇଯିବେନି, ଓଲଟା ନାସ୍ତିକ ହୋଇଯିବେ, ନାସ୍ତିକ ହୋଇଯିବେ ନା। କମ୍ ସେ କମ୍ ଦେବ ତାଙ୍କ ଆରାଧନା କରନ୍ତୁ। ଆଚ୍ଛା, ଏଇଟା ଭଗବାନ କହିଛନ୍ତି କି ନାହିଁ? ଭଗବାନ ବି କହିଛନ୍ତି। କେଉଁଠି କହିଛନ୍ତି? ଭଗବତୀ ଦେବ ଭଗବାନ କହିନାହାନ୍ତି? ନା, ସେଇ ଶ୍ଳୋକ ନାହିଁ, ଆଉ ଗୋଟେ ଶ୍ଳୋକ ରହିଛି। ଭଗବାନ ଗୋଟେ ଶ୍ଳୋକରେ କହିନାହାନ୍ତି, ସପ୍ତମ ଅଧ୍ୟାୟରେ କହିଛନ୍ତି, ଯୋ ଯୋ ଜାଂ ଜାଂ ତନଂ ଭକ୍ତ ଶ୍ରଦ୍ଧୟାର୍ଚ୍ଚିତୁଂ ଇଚ୍ଛତି ତସ୍ୟ ତସ୍ୟ ଚଳଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହଂ। ଯୋ ଯୋ ଜାଂ ଜାଂ ତନଂ ଭକ୍ତ ଶ୍ରଦ୍ଧା ଅର୍ଚ୍ଚିତ ମିଚ୍ଛତି, ଯିଏ ଯିଏ ଯେଉଁ ଯେଉଁ ଦେବତାଙ୍କୁ ପୂଜା କରିବା ପାଇଁ ଚାହାନ୍ତି, ମୁଁ କ'ଣ କରେ? ଭଗବାନ କହୁଛନ୍ତି, ମୁଁ କ'ଣ କରେ? ତସ୍ୟ ତସ୍ୟ ଅଚଳାଂ ଶ୍ରଦ୍ଧାଂ, ସେଇ ସେଇ ବ୍ୟକ୍ତିଙ୍କୁ, ସେଇ ସେଇ ଦେବତାଙ୍କ ପ୍ରତି ଅଚଳ ଶ୍ରଦ୍ଧାଟାକୁ ମୁଁ ଦିଏ। ଭଗବାନ ନିଜେ କହିଲେ, କେଉଁଠି? ସପ୍ତମ ଅଧ୍ୟାୟ 21 ଶ୍ଳୋକ। ଭଗବାନ ସେ ଶ୍ରଦ୍ଧାଟାକୁ ଦିଅନ୍ତି, ତେଣୁ ଭଗବାନ ଯଦି ସେ ଶ୍ରଦ୍ଧାଳୁ ଦେଇଛନ୍ତି ତାହେଲେ ପୁରାଣ ଯଦି ସେଭଳି ରଚନା ନ କରିବେ ତାହେଲେ ଜୀବନ କଲ୍ୟାଣ କେମିତି ହବ? ସେଥିପାଇଁ ଭଗବାନ ଜାଣିକି ଏଭଳି ପୁରାଣ ରଚନା କରିଛନ୍ତି। ତେଣୁ ସେମାନେ ଯଦି ଭଗବାନ ବୋଲି ତାଙ୍କୁ ବିଚାର ନ କରିବେ, ସେ ଦେବତାମାନଙ୍କୁ ବା ସେଇ ଯାହାକୁ ଆରାଧନା କରୁଛନ୍ତି ତାଙ୍କୁ ଯଦି ଶ୍ରେଷ୍ଠ ବିଚାର ନ କରିବେ ତାହେଲେ ତାଙ୍କର ତ କ'ଣ ଶ୍ରଦ୍ଧାଟା କମିଯିବ ନା, କରିପାରିବେନି। ନ ସେ ଦେଖୁନାହାନ୍ତି ବ୍ୟାସଦେବ ସବୁ ପୁରାଣରେ ଯେଉଁ ଯେଉଁ ପୁରାଣ ରଚନା କରାଯାଇଛି ସେଇ ସେ ପୁରାଣରେ ସେଇ ସେ ଦେବତାଙ୍କୁ ଶ୍ରେଷ୍ଠ କରିଛନ୍ତି, କିନ୍ତୁ ଶେଷ ରଚନାରେ କ'ଣ କହିଲେ? ଶେଷ ରଚନାରେ କହିଥିଲେ ସବୁ କାଟିକି ଶେଷରେ ସିଧା କହିଥିଲେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କାହିଁକି ଏଇଟା କହିଲେ? ଯିଏ କୃଷ୍ଣସ୍ତୁ ଭଗବାନ ସ୍ୱୟଂ କହିଛନ୍ତି ସେ ପୁଣି ଅଲଗା ପୁରାଣରେ କେମିତି ଅଲଗା ଦେବତାମାନଙ୍କୁ ଗ୍ଲୋରିଫାଏ କରିଛନ୍ତି? ବିଚାର କରନ୍ତୁ, କାହିଁ କରିଛନ୍ତି? ଏଇଥିପାଇଁ ସାଧାରଣ ଲୋକ ବୁଝିପାରନ୍ତିନି, ଯିଏ ଦୁର୍ଗାଙ୍କ ପୂଜା କରୁଛି ସେ ଭାବେ ଦୁର୍ଗାଙ୍କଠୁ ତ ସବୁ ଆସିଛନ୍ତି, ଆଉ ସେ ତ ଜଗତ ଜନନୀ, ମହିଷାମର୍ଦିନୀ, କେତେ କ'ଣ ସବୁ ଶ୍ଳୋକ ପଢ଼ିବେ, କେତେ କ'ଣ ଗାୟନ କରିବେ, ତାଙ୍କ ପାଇଁ ରଚନା କରାହେଇଛି। ଦେବୀ ପୁରାଣ ଅଛି, ଦେବୀ ଭାଗବତ ଅଛି, ଦେବୀ ଭାଗବତ ଅଛି, କାଳିକା ପୁରାଣ ଅଛି, ଦୁଇଟା ଅଛି, ଦୁଇଟା ଯାକ ଅଛି ମୋ ପାଖରେ। ତ ସେମାନେ ସେଇଟାକୁ ଯିଏ ପଢ଼ୁଥିବେ, ଆଉ ଯାହାର ଯେଉଁଟା ଶ୍ରଦ୍ଧାଟା ଅଛି ସେ ସେଇଟାକୁ ଖୋଜିବ ନା, ଯାହାର ଦୁର୍ଗା ମାଙ୍କ ପାଖରେ ଶ୍ରଦ୍ଧା ଅଛି ସେ କ'ଣ ଭାଗବତ ପଢ଼ିବ ନା? ପଢ଼ିବନି, ସେ ତ ସେଇ ପୁରାଣ ତାଙ୍କ ବିଷୟରେ ଜାଣିବା ପାଇଁ ଚାହିଁବ। ତ ତାର ଯେଉଁ ଶ୍ରଦ୍ଧାଟା ବଢ଼ିବ କେମିତି? ଭଗବାନ ସେଇଟା କରିବେ, ତା ଶ୍ରଦ୍ଧାଟା ତାଙ୍କ ପ୍ରତି ବଢ଼ୁ, ସେଥିପାଇଁ ବ୍ୟାସଦେବ ଆସିକି ସବୁ ରଚନା କରିଦେଇଛନ୍ତି। ତ ଆମେ ଏଇ ପଏଣ୍ଟରେ ଶୁଣୁଥିଲେ, କାହା କଥା ଶୁଣୁଥିଲେ? ଗଣପତି ଭଟ୍ଟ କଥା ଶୁଣୁଥିଲେ। ଗଣପତି ଭଟ୍ଟ ଏଇଭଳି ସେ ବିଚାର କରୁଛନ୍ତି, କ'ଣ ଗଣେଶ ହେଉଛନ୍ତି ଶ୍ରେଷ୍ଠ ଏବଂ ତାଙ୍କର ସେବା କରୁଥିଲେ, ତାଙ୍କର ପୂଜା କରୁଥିଲେ, ତାଙ୍କୁ ପରମ୍ପରା ବୋଲି ବିଚାର କରୁଥିଲେ, ଏବଂ ବହୁ ଶାସ୍ତ୍ର ଅଧ୍ୟୟନ ଏଭଳି କରିଛନ୍ତି। ଶାସ୍ତ୍ର ଅଧ୍ୟୟନ କରି ସେ ବୁଝିଲେ, ସେ ଜାଣିଲେ ଯେ ବର୍ତ୍ତମାନ ପରମ୍ବ୍ରହ୍ମ ନୀଳାଚଳ ଧାମରେ ଅଛନ୍ତି, ନୀଳାଚଳ ଧାମରେ ବର୍ତ୍ତମାନ ଦାରୁ ବିଗ୍ରହ ରୂପରେ ପ୍ରକାଶିତ ହୋଇକି ସେବା ନେଉଛନ୍ତି। ତାଙ୍କର ବହୁତ ବ୍ୟାକୁଳ ବଢ଼ିଲା, ସେ କର୍ଣ୍ଣାଟକର ଭକ୍ତ, କର୍ଣ୍ଣାଟକରୁ ଆସିଲେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ, କର୍ଣ୍ଣାଟକରୁ ଶ୍ରୀକ୍ଷେତ୍ରକୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଦେଖନ୍ତୁ ଭକ୍ତ କାହାର? ଗଣେଶଙ୍କର ଭକ୍ତ, ଗଣେଶଙ୍କୁ ପରମ୍ବ୍ରହ୍ମ ବୋଲି ଭାବୁଛନ୍ତି, କିନ୍ତୁ ଶାସ୍ତ୍ରରୁ ପଢ଼ିଦେଲେ କ'ଣ, ପରମ୍ବ୍ରହ୍ମ ବର୍ତ୍ତମାନ ଶ୍ରୀକ୍ଷେତ୍ରରେ ଅଛନ୍ତି, ନୀଳାଚଳ ଧାମରେ ଅଛନ୍ତି, ଦାରୁ ବିଗ୍ରହ ରୂପେ ସେବା ପାଉଛନ୍ତି, କିନ୍ତୁ ଦାରୁ ବିଗ୍ରହଙ୍କର ରୂପ କ'ଣ ତାକୁ ଆଉ ପଢ଼ିନାହାନ୍ତି ଶାସ୍ତ୍ରରେ, କେବଳ ସେତିକି ପଢ଼ିଛନ୍ତି, ଆଉ ଉତ୍କଳ ଧାମର ମହିମାଟାକୁ ପଢ଼ିଛନ୍ତି, ଉତ୍କଳ ଖଣ୍ଡର ଯେଉଁ ମହିମା ସ୍କନ୍ଦ ପୁରାଣ ଅଛି ତାକୁ ପଢ଼ିଛନ୍ତି। ଏଇ ବିଚାରରେ ସେ ଆସିଲେ, ସେ ଆସି ପହଞ୍ଚନ୍ତି। କିନ୍ତୁ ଯେଉଁଦିନ ଆସି ପହଞ୍ଚିଲେ ସେଦିନ କ'ଣ ଜାଣିଛନ୍ତି, ସେଦିନ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମାରେ ଆସି ପହଞ୍ଚନ୍ତି, ବଡ଼ଦାଣ୍ଡରେ ଯେତେବେଳେ ପହଞ୍ଚିଲେ ତାଙ୍କର ଉତ୍ସାହ ଆହୁରି ବଢ଼ିଲା। ଆରେ ମୁଁ ଆଜି ଦେଖିବି ମୋର ପରମ୍ରହ୍ମଙ୍କୁ ଦେଖିବି। ପରମ୍ରହ୍ମ କିଏ ତାଙ୍କ ମତରେ? ଗଣେଶ। ପରମ୍ରହ୍ମଙ୍କୁ ଦର୍ଶନ କରିବି ବୋଲି ଭାରି ଉତ୍ସାହରେ ଆସିଛନ୍ତି। ବଡ଼ଦାଣ୍ଡରେ ପହଞ୍ଚିଲା ପରେ ତାଙ୍କର ଉତ୍ସାହଟା ଦ୍ୱିଗୁଣ ବଢ଼ିଗଲା, ମନରେ ଗୋଟେ ଲୋଭ ବଢ଼ିଲା, ମୁଁ ଯିବି ଅତି ଶୀଘ୍ର ଦର୍ଶନ କରିବି। ବା ସିଂହଧାରିତ୍ରରେ ପ୍ରବେଶ କଲେ, ବାଇଶ ପାହାଚ ଅତିକ୍ରମ କରି ଯାଉଛନ୍ତି, ସେତେବେଳେ ଭିତରକୁ ଯାଇ ଦେଖିଲେ ସିଂହାସନ ଖାଲି। ଆଉ ସିଂହାସନ କ'ଣ ରୁହନ୍ତି କି? ବଡ଼ ଠାକୁର କ'ଣ ସିଂହାସନ ରହିବେ ନା? ସ୍ନାନ କରିବା ପାଇଁ ଆସିଯାଇଛନ୍ତି କେଉଁଠିକି? ସ୍ନାନ ମଣ୍ଡପକୁ ଆସିଯାଇଛନ୍ତି। ସେଠୁ ଆସି ପହଞ୍ଚିଲେ ସ୍ନାନ ମଣ୍ଡପରେ ଆସି ପହଞ୍ଚିଲେ ସ୍ନାନ ମଣ୍ଡପରେ ଆସି ଦେଖି ଆଶ୍ଚର୍ଯ୍ୟ ହେଲେ, କହିଲେ କିରେ ଏ ତ ମୁଁ ତ ଶାସ୍ତ୍ରରେ ପଢ଼ିଥିଲି ଏ ପରମ୍ରହ୍ମ ଏଇଠି ଅଛନ୍ତି, କାହିଁ ପରମ୍ରହ୍ମଙ୍କର କାହିଁ ଇଏ ତ ଶୁଣ୍ଢ ତ ନାହିଁ, ଦାନ୍ତ ତ ନାହିଁ। କାରଣ ସିଏ ଭାବିଛନ୍ତି ପରମ୍ରହ୍ମ ଗଣେଶ, ତାଙ୍କର ତ ଦାନ୍ତ ନାହିଁ, ଶୁଣ୍ଢ ନାହିଁ, କି ପରମ୍ରହ୍ମ? କହିଲେ ନା ନା, ଏ ଶାସ୍ତ୍ର ଫାସ୍ତ୍ର ବୋଧେ ଭୁଲ ଲେଖା ହେଇଛି। ମନରେ ତାଙ୍କର ବିଚାର ଆସିଲା, ଏତେ ବାଟ ପରିଶ୍ରମ କରି ଆସିଲେ କ'ଣ ଲାଭ, ଏ ପରମ୍ରହ୍ମଙ୍କୁ ତ ଦର୍ଶନ କରିପାରିଲିନି। ମନ ଦୁଃଖରେ ସେଠୁ ଚାଲିଗଲେ, କେତେ ଉତ୍ସାହ ନେଇକି ଆସିଥିଲେ କିନ୍ତୁ ମନ ଦୁଃଖରେ ଚାଲିଗଲେ। ଏବଂ ଦୁଃଖରେ ଯେତେବେଳେ ଚାଲିଯାଉଛନ୍ତି, ଯାଇକି ରହିଲେ କେଉଁଠି? ସିଦ୍ଧ ମହାବୀର, ବଡ଼ଦାଣ୍ଡ ଅତିକ୍ରମ କରିକି ଯାଇକି ସିଦ୍ଧ ମହାବୀର ପ୍ରାଙ୍ଗଣରେ ଯାଇକି ବସିଛନ୍ତି, ମନ ଦୁଃଖରେ ବସିଛନ୍ତି। ଭାବିଲି ମୁଁ ଏତେ ପରିଶ୍ରମ କରି ଆସିଲି, କ'ଣ ଲାଭ ହେଲା? ସେଠି ବସିଛନ୍ତି, ଏଣେ ସିଏ ଯାଇକି ସେଠି ବସିଛନ୍ତି, ଜଗନ୍ନାଥଙ୍କର କ'ଣ ଚିନ୍ତା ପଡ଼ିଛି ଦେଖନ୍ତୁ। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ଯେ ରୂପେ ଚିନ୍ତୟେ ଦାସେ ସେଇ ରୂପେ ହଏ, ଇଏ କ'ଣ ଦାସ କି? ଦାସ ଚିନ୍ତା କଲେ ସେଇ ରୂପ ହୁଅନ୍ତି, ଭକ୍ତ ଚିନ୍ତା କଲେ ସେଇ ରୂପ ହୁଅନ୍ତି। ଇଏ ତ ଦେବତାଙ୍କର ଭକ୍ତ, ଗଣେଶଙ୍କର, ଗଣେଶଙ୍କୁ ଆମେ କୌଣସି ଦୃଷ୍ଟିରୁ ନିମ୍ନ ବିଚାର କରିବାନି, କିନ୍ତୁ ଭଗବାନ ଆଉ ଗଣେଶଙ୍କ ଭିତରେ ଯଦି ବିଚାର କରାଯିବ ତାହେଲେ ତ ଇଏ ତ ଗଣେଶଙ୍କର ଭକ୍ତ, ତ କୃଷ୍ଣଙ୍କର ଦାସ, ଜଗନ୍ନାଥ ଦାସ ନୁହନ୍ତି। କିନ୍ତୁ ଭଗବାନ ଚିନ୍ତାରେ ପଡ଼ିଲେ, କାହିଁକିନା ସିଏ ତ ନିଜେ କରୁଛନ୍ତି ନା, ସାଧାରଣ ଲୋକ ବୁଝିପାରନ୍ତିନି। ଭଗବାନ ତ ସମସ୍ତଙ୍କର ମଙ୍ଗଳ ଚାହିଁବେ ନା, ଯିଏ ଯେଉଁ ଯେଉଁ ସେବା କରୁଛି। ଗୋଟେ ଶ୍ଳୋକ ଅଛି, ଧ୍ୟେୟଂ ବଦନ୍ତି ଶିବମେବ ହି କୋଟି ଦନ୍ୟେ ଶକ୍ତି ଗଣେଶମ ପରେତୁ ଦିବାକରଂ ବୈ ରୂପେ ସ୍ତୁ ତୈରପି ବିଭାସି ଯତସ୍ତମେବ ତସ୍ମତ୍ ତମେବ ଶରଣଂ ମମ ଦୀନ ବନ୍ଧୋ। ଯିଏ ଯେଉଁ ରୂପରେ ପୂଜା କରନ୍ତୁ, ଏଠି କହିଲେ ଧ୍ୟେୟଂ ବଦନ୍ତି ଶିବମ୍ ଏବ ହି କୋଟି କେଚିତ୍ ଅନ୍ୟେ, କେହି କିଏ କୁହନ୍ତି ଇଏ ହିଁ ହେଉଛନ୍ତି ଶିବ, ଶିବ ହିଁ ଭଗବାନ, ବା ଇଏ ହେଉଛନ୍ତି ଶିବ। ଶକ୍ତି କେହି କୁହନ୍ତି ଶକ୍ତି ହେଉଛନ୍ତି ଶକ୍ତି, ଗଣେଶମ୍ ଅପରେ ଅନ୍ୟମାନେ କୁହନ୍ତି ଗଣେଶ, ଇଏ ହେଉଛନ୍ତି ଗଣେଶ, ଏ ଯେମିତି କ'ଣ ଭଟ୍ଟ କହୁଥିଲେ। ତୁ ଦିବାକରଂ ବୈ କିଏ କୁହନ୍ତି ଇଏ ହେଉଛନ୍ତି ସୂର୍ଯ୍ୟ, ରୂପେସ୍ତୁ ତୈରପି ବିଭାସି ଯତସ୍ତମେବ ତସ୍ମାତ୍ ତମେବ ଶରଣଂ ମମ ଦୀନ ବନ୍ଧୁ। ଆପଣ ବିଭିନ୍ନ ରୂପରେ ପ୍ରକାଶିତ ହୋଇଛନ୍ତି, ଏଇ ଯେଉଁ ବିଭିନ୍ନ ରୂପେ ଯେଉଁ ଗଣେଶ ହୁଅନ୍ତୁ, ଦିବାକର ହୁଅନ୍ତୁ, ସୂର୍ଯ୍ୟ ହୁଅନ୍ତୁ, ଶିବଜୀ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଏମାନେ ସବୁ ଆପଣଙ୍କର ଅଧୀନସ୍ଥ, ଆପଣ ହିଁ ଏମାନଙ୍କୁ ଦାୟିତ୍ୱ ଦେଇଛନ୍ତି, ଆପଣ ସେମାନଙ୍କୁ ସବୁ ସେବା ଦେଇଛନ୍ତି, କିନ୍ତୁ ମୁଖ୍ୟ ହେଲା ଆପଣ ଓ ଆପଣଙ୍କ ତସ୍ମାତ୍ ତମେବ ଶରଣଂ ମମ ଦୀନ ବନ୍ଧୁ, ହେ ଦୀନବନ୍ଧୁ ଆପଣ ହିଁ ମୋର ଏକମାତ୍ର କ'ଣ ଶରଣ, ମୁଁ ଆପଣଙ୍କ ଶରଣକୁ ହିଁ ଏକମାତ୍ର ଜୀବି। ତ ଭଗବାନ ଏଇଟା ଜାଣିଛନ୍ତି ନା, ଇଏ ଯେଉଁ ଯାଇକି ବସିଛି ଅଭିମାନରେ ସିଦ୍ଧ ମହାବୀରଙ୍କ ପାଖରେ, ଭଗବାନ ସେଠି ସଙ୍ଗେ ସଙ୍ଗେ ମୁଦିରଥଙ୍କୁ ସ୍ୱପ୍ନରେ କହିଛନ୍ତି। ମୁଦିରଥ ସେଆଡ଼େ ପରିଶ୍ରମ କରିକି ଯାଇକି ଟିକେ ଘୁମେଇ ପଡ଼ିଛନ୍ତି। ମୁଦିରଥଙ୍କୁ କହିଛନ୍ତି ଯାଅ, ମୋର ଜଣେ ଭକ୍ତ କର୍ଣ୍ଣାଟକରୁ ଆସିଛନ୍ତି, ସିଏ ସିଦ୍ଧ ମହାବୀର ପ୍ରାଙ୍ଗଣରେ ବସିଛନ୍ତି, ତୁମେ ତାଙ୍କୁ ଆଣିବ, ସସମ୍ମାନ ତାଙ୍କୁ ପାଛୋଟି ଆଣିବ। ଖାଲି ସେତିକି କହିଲେନି, କହିଲେ ସସମ୍ମାନ ତାଙ୍କୁ ପାଛୋଟି ଆଣିବ, ଏବଂ ଏପଟେ ସମସ୍ତଙ୍କୁ କହିଦିଅ ମୋର ଏପଟେ ଗଜାନନ ବେଶ କରିବି। ସେଇଦିନଠୁ ଗଜାନନ ବେଶ ହେଇଛନ୍ତି, ସ୍ନାନ ପୂର୍ଣ୍ଣିମା ଆମର ତ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା, କହିଲେ ଏପଟେ ବି ଗଜାନନ ବେଶ କରିବା ପାଇଁ ଆଦେଶ ଦେଇଦିଅ। ଯାଇ କହିଲେ, ସିଏ ଯାଇ ପହଞ୍ଚିଲେ, ସେଇଠି ପହଞ୍ଚିଲେ କହିଲେ ଆପଣ ପଳେଇ ଆସିଛନ୍ତି କ'ଣ? ଆପଣ ଦର୍ଶନ କରିବା କଥା, ଭଗବାନ ଦର୍ଶନ କରି ଆପଣ ଚାଲି ଆସିଲେ ମନ ଦୁଃଖରେ। କହିଲେ ନା, ଭଗବାନ ତ ନାହାନ୍ତି ସେଇଠି, ପରମ୍ରହ୍ମଙ୍କୁ ଦର୍ଶନ କରିକି ଉଦ୍ଧାର ପାଇବି, ଜୀବନ ସାର୍ଥକ କରିବି ବୋଲି ବିଚାର କରି ଆସିଥିଲି, ସେ ପରମ୍ରହ୍ମଙ୍କୁ ମୁଁ ଦେଖିଲିନି, କ'ଣ ଗୋଟେ ବିଚିତ୍ର ରୂପ ବସିଛନ୍ତି, କି ପରମ୍ରହ୍ମ? କାହିଁ ତାଙ୍କର ତ କ'ଣ ଶୁଣ୍ଢ ନାହିଁ, ଦନ୍ତ ନାହିଁ, କାହିଁ ପରମ୍ରହ୍ମ ରୂପ କାହିଁ? ଶେଷରେ ସିଏ ମଧୁରତ କହିଲେ, କହିଲେ ନା ଆପଣ ଆସନ୍ତୁ ଆସନ୍ତୁ, ସେ ପରମ୍ରହ୍ମ ବର୍ତ୍ତମାନ ଆପଣଙ୍କୁ ଦର୍ଶନ ଦେବା ପାଇଁ ଅପେକ୍ଷା କରିଛନ୍ତି, ଆପଣ ଚାଲନ୍ତୁ ଦେଖିବେ। ତାପରେ ସେ ଆସିଲେ, ତାପରେ ସମସ୍ତେ ଜାଣିଛନ୍ତି ସେ ଆସିଲେ ଆସିକି ଦର୍ଶନ କଲେ ଭଗବାନଙ୍କର ସେ ସମୟରେ ଗଜାନନ ବେଶ ହୋଇଛନ୍ତି। କହିବା ତାତ୍ପର୍ଯ୍ୟ ଆମର ଏହା, ଏ ଲୀଳାରୁ ଆମେ କ'ଣ ବୁଝୁଛେ, ଦାସ ଯେଉଁ ରୂପରେ ଚିନ୍ତା କରୁଛି ସେ ରୂପରେ, ଜଣେ ଦେବତାଙ୍କର ଆରାଧନାକାରୀ ଯଦି ସେହି ରୂପରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛି, ଭଗବାନ ଯଦି ତାଙ୍କୁ ସେହି ରୂପରେ ଦର୍ଶନ ଦେଉଛନ୍ତି, ତାହେଲେ ଦାସ ଯେଉଁ ରୂପରେ ଚାହିଁବ କାହିଁକି ଦର୍ଶନ ଦେବେ? ଏଇଟା ହେଉଛି ଆଲୋଚ୍ୟ ବିଷୟ। ଜଣେ କ'ଣ ଦେବତାଙ୍କ ପାଖରେ ତାର ଯେଉଁ ଏକନିଷ୍ଠ ଭକ୍ତି ରହିଛି, ଭଗବାନ ସେହି ଭକ୍ତିରେ ପ୍ରସନ୍ନ ହେଇକି ସେହି ରୂପ ଦର୍ଶନ ଦେଇଦେଉଛନ୍ତି। ଆଉ ଭକ୍ତ ଯେଉଁ ରସଗତ ଭାବରେ ଯେଉଁ ଦର୍ଶନ କରିବା ପାଇଁ ଚାହିଁବ, ଭଗବାନ ସେଇଟା କ'ଣ ପୂରଣ କରିବେନି? ନିଶ୍ଚିତ ପୂରଣ କରିବେ। ଭଗବାନ କେମିତି ସବୁ ଭକ୍ତଙ୍କ ରସଗତ ଭାବକୁ ପୂରଣ କରିଛନ୍ତି, ସେ ଲୀଳା ଭାଗବତମରେ ଅଛନ୍ତି। ଭଗବାନ ଯେତେବେଳେ ଯାଇଛନ୍ତି ମଥୁରାରେ ପ୍ରବେଶ କରିଛନ୍ତି, ସମସ୍ତେ ସେ ପ୍ରସଙ୍ଗ ଜାଣିଛନ୍ତି। ମଥୁରା ଯେତେବେଳେ ଭଗବାନ ଯାଇକି ପ୍ରବେଶ କରିଛନ୍ତି, କିଭଳି ଦର୍ଶନ କରୁଛନ୍ତି ସମସ୍ତେ, ଭଗବାନ କୃଷ୍ଣ ବଳରାମ ଯେତେବେଳେ ପ୍ରବେଶ କରିଛନ୍ତି ମଥୁରାର କ'ଣ ରଙ୍ଗ ପ୍ରାଙ୍ଗଣ, ଯେଉଁଟା ପ୍ରାଙ୍ଗଣ ସେଟା କି ପ୍ରାଙ୍ଗଣ, ରଙ୍ଗମହଲ, ସେଇଟା ଯେତେବେଳେ ପ୍ରବେଶ କରିଛନ୍ତି, ଦେଖନ୍ତୁ ସେଇ କୃଷ୍ଣ ବଳରାମ, କିନ୍ତୁ ଦେଖନ୍ତୁ ବିଭିନ୍ନ ଭକ୍ତଙ୍କ ନଜରରେ ବିଭିନ୍ନ ରୂପରେ ସେ ଦୃଶ୍ୟମାନ ହେଉଛନ୍ତି। ଯେ ରୂପେ ଚିନ୍ତେଇ ଦାସେ ସେଇ ରୂପେ ହଏ, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ। ନାମ ନାମକାରୀ ବହୁଧା, ବହୁ ରୂପରେ କାହିଁକି ନିଜକୁ ପ୍ରକାଶିତ କରିଛନ୍ତି, ବହୁତ ନାମରେ କାହିଁକି ପ୍ରକାଶିତ କରିଛନ୍ତି? ଭକ୍ତମାନଙ୍କର ଭାବକୁ ନେଇ, ଭକ୍ତବାଂଶା କଳ୍ପତରୁ ହେତୁ, ଯେହେତୁ ଭଗବାନ ଭକ୍ତବାଂଶା ଚିନ୍ତା କରେ, ସେହି ଭାବରେ ତାକୁ ଦର୍ଶନ ଦେବେ, ସେହି ଭାବରେ ତାକୁ କୃପା କରିବେ, ତାକୁ କୃତାର୍ଥ କରିବେ ସେହି ରୂପରେ। ସେଥିପାଇଁ ବିଭିନ୍ନ ରୂପରେ ଏଇ ଯେଉଁ ସବୁ ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି। ତେଣୁ ଭକ୍ତ ଯେଉଁ ରୂପରେ ଇଚ୍ଛା କରେ ସେ ରୂପରେ ଦର୍ଶନ ଦିଅନ୍ତି। ଆମେ ସେ କଥା ଆପଣ ଯେଉଁ ରୂପରେ ଭାବୁଛନ୍ତି ସେ ରୂପରେ ଦର୍ଶନ କରିପାରନ୍ତି, ସମସ୍ତଙ୍କୁ ଟିକେ ଦେଖେଇ ଦିଅନ୍ତି। ଯିଏ ଯେଉଁ ରୂପରେ ଭାବୁଛନ୍ତି ସେ ରୂପରେ ସେ ଦର୍ଶନ କରିପାରନ୍ତି ବର୍ତ୍ତମାନ ଭଗବାନଙ୍କୁ। ତେଣୁ ଯେ ରୂପେ ଚିନ୍ତେ କୃଷ୍ଣ ଦାସେ ସେଇ ରୂପେ ହଏ, ଯେ ରୂପରେ ଦାସ ଚିନ୍ତା କରୁଛି ଭଗବାନ ସେଇ ରୂପରେ ତାଙ୍କୁ ଦର୍ଶନ ଦିଅନ୍ତି। ଏ ପ୍ରସଙ୍ଗରେ ଆମେ ସେ କଥା ହିଁ ଶୁଣୁଛେ, ମଲ୍ଲାନାମ ଅସନି, ମଲ୍ଲମାନେ ରଙ୍ଗକ୍ଷେତ୍ରରେ ଯେଉଁ ଥିଲେ ମଲ୍ଲମାନେ, ସେଠି ମଲ୍ଲମାନେ କିଭଳି ଦେଖୁଥିଲେ ଭଗବାନ ଶ୍ରୀକୃଷ୍ଣ, ସତ୍ୟ ଗୋଟେ ବଜ୍ର ଦେଖନ୍ତୁ, ଏସବୁ ରସ ରସଗତ କ'ଣ ରସ ଶୁଣିବେ? ବିଶ୍ୱନାଥ ଚକ୍ର ଠାକୁର ଟିକାରେ କହିଛନ୍ତି କେତେଟା ରସ ସେଠି ପ୍ରକାଶିତ ହେଇଛି ଏଇ ଶ୍ଳୋକରେ। ନୃଣମ୍ ନରବରହ, ନଗରବାସୀମାନେ ପ୍ରଜାମାନେ ନରବରହ ଶ୍ରେଷ୍ଠ ମନୁଷ୍ୟ ରୂପେ ଦେଖୁଥିଲେ, ଦେଖନ୍ତୁ ଇଏ ଗୋଟେ ରସ। ଏବଂ ସ୍ତ୍ରୀଣାମ ସ୍ମର ମୂର୍ତ୍ତିମାନ, ଯେତେ ସବୁ ସ୍ତ୍ରୀମାନେ ସେମାନେ ସତେ ଯେମିତି ଦେଖୁଥିଲେ, କ'ଣ ଅର୍ଥାତ୍ ସାକ୍ଷାତ କାମଦେବ ସତେ ଯେମିତି ଭଗବାନ ଦେଖୁଛନ୍ତି, ଭଗବାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଖୁଛନ୍ତି ସତେ ଯେମିତି କାମଦେବ ଦେଖନ୍ତୁ। ଗୋପାନାଂ ସ୍ୱଜାନ, ନିଜ ଜନ ଭଳି ସ୍ୱଜାନ, ଅସତାମ କ୍ଷତିଭୁଜାମ ଶାସ୍ତା, ଅଧାର୍ମିକ ରାଜାମାନେ ତାଙ୍କୁ ବିଚାର କରୁଥିଲେ କ'ଣ ନା ଶାସ୍ତା, ଦଣ୍ଡଦାତା ରୂପେ। ଦୃଷ୍ଟିଟା ଦେଖନ୍ତୁ, ସ୍ୱପିତ୍ର ଶିଶୁ, ସ୍ୱପିତ୍ର ଶିଶୁ, ନିଜର ପିତାମାତା ମାନେ ତାଙ୍କୁ ଦେଖୁଥିଲେ କ'ଣ ସନ୍ତାନ ରୂପେ, ଶିଶୁ ଶିଶୁ ରୂପେ ଦେଖୁଥିଲେ। ଏବଂ ମୃତ୍ୟୁ ଭୋଜପତି କଂସ, କଂସ କେଉଁ ରୂପରେ ଦେଖୁଥିଲା ରୂପରେ ଦେଖୁଛନ୍ତି, କିଏ କେଉଁ ଭାବରେ ଦେଖୁଛନ୍ତି ଦେଖନ୍ତୁ, କଂସ କେଉଁ ଭାବରେ ଦେଖୁଛନ୍ତି ଗୋଟିଏ ବା, କଂସ ମୃତ୍ୟୁ ରୂପରେ ଦେଖୁଛନ୍ତି। ବିରାଡଂ ଅବିଦୁଷାଂ, ଅବିଦୁଷାଂ ଯେଉଁମାନେ ଅଜ୍ଞ, ଯେଉଁମାନେ କିଛି ଜାଣନ୍ତି ନା, ସେମାନେ ଦେଖନ୍ତୁ ସୌମ୍ୟ ବାଳକ, ଭଗବାନ ଶ୍ରୀକୃଷ୍ଣ ବ୍ରଜରୁ ଯାଇଛନ୍ତି ମଥୁରାକୁ, କେତେ ବର୍ଷ, 11 ବର୍ଷ ଖଣ୍ଡେ ହେଇଛି, ସୌମ୍ୟ ଚେହେରା ବାଳକ, କିନ୍ତୁ ଦେଖୁଛନ୍ତି ଅବିଦୁଷାଂ
ବିରାଟ ବିରାଟ ରୂପରେ,
କିନ୍ତୁ ବିରାଟ ରୂପଟା ଆସିଲା କେମିତି? ସେ ଭାବଟା ସେମିତି ତାଙ୍କର ସେ କଥା କହୁଛନ୍ତି ବିରାଟ ଅଭିଦୃଷ୍ଟ
ତତ୍ତ୍ୱପରଂ ଯୋଗୀ ନାମ।
ଯୋଗୀମାନେ ତତ୍ତ୍ୱପରଂ, ଯୋଗୀମାନେ ଦେଖୁଛନ୍ତି କେଉଁ ରୂପରେ?
ପରମ ବ୍ରହ୍ମ ରୂପରେ।
ଏ ଯେମିତି ଦେଖୁଥିଲେ ଗଣପତି ଭଟ୍ଟ, ଯୋଗୀମାନେ ସବୁ ପରମ ବ୍ରହ୍ମ ରୂପରେ ଦର୍ଶନ କରୁଥିଲେ। ଏବଂ ବୃଷ୍ଣା, ହଁ ବୃଷ୍ଣାଂ ପର ଦେବତା ଇତି, ବୃଷ୍ଟି ବୃଷ୍ଟିବଂଶମାନେ ପରମ ଦେବତା, ପରମ ଦେବତା ରୂପେ ଦେଖୁଥିଲେ। ଯେଉଁମାନେ ଯେଉଁ ବୃଷ୍ଟିମାନେ କ'ଣ ସବୁ ରହିଥିଲେ କଂସ ଭୟରେ ମଧ୍ୟ କ'ଣ ଅତ୍ୟାଚାରକୁ ସହ୍ୟ କରି ଯେଉଁମାନେ ପଡ଼ିକି ରହିଥିଲେ, ପରମ ଦେବତା ଆସିଲେ ଆମ କୃପା କରିବେ। ଏବଂ ହଁ ବିଦିତ ରଙ୍ଗଗତ ସାଗ୍ରଜ, ତ ଏଇଠି କେତୋଟି ରସ ଅଛି ଦେଖନ୍ତୁ। ବିଶ୍ୱନାଥ ଚକ୍ର ଠାକୁର ତାଙ୍କର ଏଠି ରଚନା କରିଛନ୍ତି ଗୋଟେ ସୁନ୍ଦର, ରୌଦ୍ରାଦ୍ଭୁତଶ୍ଚ ଶୃଙ୍ଗାର ହାସ୍ୟ ବିରେ ଦୟା ତଥା ଭୟାନକଶ୍ଚ ବିଦ୍ଵଶ୍ଚ ଶାନ୍ତଶ ପ୍ରେମ ଭକ୍ତିକ। କେତୋଟି ରସ ଦେଖିବେ, ପ୍ରଥମେ ହେଲା ରୌଦ୍ର, ରୌଦ୍ର ରସ। ରୌଦ୍ର ରସ କାହା ପାଇଁ? ମଲ୍ଲମାନଙ୍କ ପାଇଁ, ମଲ୍ଲମାନେ ସେ ଭାବରେ ଦର୍ଶନ କରୁଥିଲେ। ଚାଣୁର ମୁଷ୍ଟିକ ଏମାନେ ସବୁ ଦେଖୁଛନ୍ତି ଛୋଟ ବାଳକ, କିନ୍ତୁ ରୌଦ୍ର ରୂପରେ, ରୁଦ୍ର ରୂପ ଦେଖୁଛନ୍ତି, ଭୟଙ୍କର ରୂପରେ ଦେଖୁଛନ୍ତି, ତାଙ୍କ ରସଟା ସେୟା। ଏବଂ ଅଦ୍ଭୁତଶ୍ଚ, ଅଦ୍ଭୁତ ରସରେ କିଏ ଦେଖୁଥିଲେ? ନୃଣମ ନରବର, ନୃଣମ ଯେଉଁ ନଗରବାସୀମାନେ ନରଶ୍ରେଷ୍ଠ ଶ୍ରେଷ୍ଠ ବିଚାର କରୁଥିଲେ ପୁରବାସୀମାନେ, ଅଦ୍ଭୁତ ରସ। ଆଚ୍ଛା ଶୃଙ୍ଗାର, ଶୃଙ୍ଗାର ରସରେ କିଏ ଦେଖୁଥିଲେ? ତାପରେ ସ୍ତ୍ରୀଣାମ ସ୍ମରମୂର୍ତ୍ତିମାନ, ସ୍ତ୍ରୀମାନେ କାମଦେବଙ୍କୁ ଦର୍ଶନ କରୁଥିଲେ ଶୃଙ୍ଗାର ରସରେ, ସେମାନେ ସେହି ଭାବରେ ଭାବିତ ଥିଲେ। ଗୋପାନାମ ସ୍ୱଜନ, ଇଏ ହେଉଛି କେଉଁ ରସ? ହାସ୍ୟ ରସ। ଗୋପାଳମାନେ ନିଜ ଜନ, ଆମ ଭଳିଆ ବିଚାର କରୁଥିଲେ ଗୋପାଳ ମାନେ, ହେଉଥିଲେ ହଁ ଆସିଲେ ଆମ ସଖା ଆସିଲେ, ସେ ହେଉ ଏ ହାସ୍ୟ ରସ। ଆଉ ତାପରେ ଅସତାମ କ୍ଷିତିଭୁଜାଂ ଶାସ୍ତା, ଅଧାର୍ମିକ ରାଜାମାନେ ତାଙ୍କୁ ଦଣ୍ଡଦାତା ରୂପେ ବିଚାର କରୁଥିଲେ, ଏଇଟା କେଉଁ ରସ? ଏଇଟା ହେଉଛି ବୀର ରସ, ଯେଉଁ ରସରେ ଭୀଷ୍ମ ଦେଉଥିଲେ ବୀର ରସ। ଏବଂ ସ୍ୱପିତ୍ର ପିତୁ, ନିଜ ପିତାମାତାମାନେ ଶିଶୁ, ସ୍ୱପିତ୍ର ଶିଶୁ, ନିଜ ପିତାମାତାମାନେ ତାଙ୍କୁ କ'ଣ ଶିଶୁ ଭାବରେ ଦେଖୁଥିଲେ, ଏଇଟା କେଉଁ ରସ? ଏଇଟା ହେଉଛି ଦୟା, ଦୟାଭାବ, ଦୟାଭାବର ଏଇଟା। ଏବଂ ମୃତ୍ୟୁ ଭୋଜପତେ, ଭୋଜପତି କଂସ ମୃତ୍ୟୁ ରୂପେ ଦେଖୁଥିଲା, ଏଇଟା କେଉଁ ରସ? ହେଉଛି ଭୟାନକ ରସ, କଂସ ଦେଖି ଭୟ କରୁଥିଲା ଆଉ, କଂସ ଦେଖୁ ଦେଖୁ ଭୟ କଲାଣି କାହିଁ। ଆଚ୍ଛା କଂସ କାହିଁ ଭୟ କରୁଥିଲା? ଯଦି ଭୟ କରୁଥିଲା ପୁଣି ଡକେଇଛି କାହିଁକି? କଂସ ଭୟ କରୁଥିଲା ଏଇଥିପାଇଁ, ଦେଖୁ ଦେଖୁ ସିଏ ଭୟ କଲାଣି, କାହିଁକି ଭୟ କଲାଣି ଜାଣିଛନ୍ତି? କାରଣ ନାରଦମାନେ କହିଛନ୍ତି ନା ତାଙ୍କୁ, ପ୍ରବଚନ ଦେଇଥିଲେ ତାଙ୍କୁ ବୁଝେଇଥିଲେ, ତୁମେ ଯାହାକୁ ପଠେଇଛ ସେମାନେ କେହି ଫେରି ନାହାନ୍ତି, ନାରଦମୁନି କହିଥିଲେ, ସେଥିରେ ଯିଏ ଯାଇଛନ୍ତି ସେମାନେ ପ୍ରାଣ ହରିଛନ୍ତି, ତୁମେ ସେଠିକି ଆଉ କାହାକୁ ପଠାଅନି ବରଂ ତାଙ୍କୁ ଡକାଅ। ତେଣୁ ନାରଦଙ୍କ କଥା ଶୁଣି ସେ ଡକେଇଥିଲେ ନା, କୃଷ୍ଣ ବଳରାମ ଯେଉଁ ଡକେଇଛି, କୃଷ୍ଣ ବଳରାମ ଦେଖି ବର୍ତ୍ତମାନ ଭୟଭୀତ ହେଲାଣି, ଆରେ ଇଏ ଛୋଟିଆ ବାଳକ କ'ଣ ଇଏ ମାରିଦେଇଛି ପୋତନାକୁ, ଇଏ ମାରିଦେଇଛି ବକାସୁରକୁ, ଇଏ ମାରିଛି ଅଘାସୁରକୁ, ମୁଁ ଏ ମାରିଦେଇଛି ଏବଂ ଜାଣନ୍ତି ନା ସେମାନେ ଦେଖୁଛନ୍ତି ପୁରୁଷ ସତେ ଯେମିତି, କାରଣ ମହିମାଟା ଶୁଣୁଛନ୍ତି ଭଗବାନ ଶ୍ରୀକୃଷ୍ଣ ବଳରାମ ହେଉଛନ୍ତି ବିରାଟ। ତତ୍ତ୍ୱପରଂ ଯୋଗୀ ନାଙ୍ଗ, ଯୋଗୀମାନେ ସେମାନେ ବିଚାର କରୁଛନ୍ତି ହଁ ବର୍ତ୍ତମାନ ପରମ ବ୍ରହ୍ମ ଆସିଗଲେ, ଯୋଗୀ ମାନେ ରସ ଏଇଟା ହେଉଛି ବିଭତ୍ସ ରସ। ଯୋଗୀମାନେ ଯଦି ଦେଖୁଛନ୍ତି ପରମ ବ୍ରହ୍ମ ରୂପରେ, ଏଇଟା କେଉଁ ରସ? ଶାନ୍ତ ରସ। ଏବଂ ବୃଷ୍ଣାଂ ପର ଦେବତା ଇତି, ଏଇଟା ହେଉଛି ସପ୍ରେମ ଭକ୍ତିକ। ବୃଷ୍ଟି ବା ଯେଉଁମାନେ ଋଷିମାନେ ଥିଲେ ଏମାନେ ତାଙ୍କୁ ଦେଖି ହଁ ବିଚାର କରିଦେଲେ ଆସିଗଲେ ଭଗବାନ, ପ୍ରେମ ରସ।
ଦେଖନ୍ତୁ ଏଇଭଳି ଭକ୍ତ ତ କୁହାଯିବ ନା ବିଭିନ୍ନ ସ୍ତରର ଭଗବାନ ବିଭିନ୍ନ ପ୍ରକାରର ରସରେ କ'ଣ ଆସ୍ୱାଦିତ ହେଇଛନ୍ତି ବା ବିଭିନ୍ନ ରସ ଦେଇକି ଭକ୍ତମାନଙ୍କୁ ଆସ୍ୱାଦନ କରିଛନ୍ତି। ଯିଏ ଭୟଙ୍କର ରସ ରହିଛି ସେ ଦେଖି ଭୟଭୀତ ହେଇଛି। ଏ ବହୁତ ସୁନ୍ଦର ଶ୍ଳୋକ। ମୁଁ ଯେତେବେଳେ ଗୁରୁଦେବଙ୍କୁ ପ୍ରଥମେ ବାର୍ତ୍ତାଳାପ କରୁଥିଲି ଗୁରୁଦେବଙ୍କ ସହିତ, ତାଙ୍କର କ୍ଲାସ୍ ଚାଲିଥିଲା ହରିଦ୍ୱାରରେ, ହରିଦ୍ୱାର ମୁଁ ଯାଇଥାଏ। ହରିଦ୍ୱାର କ୍ଲାସ୍ ଶୁଣିଲା ପରେ ଏହି ପ୍ରସଙ୍ଗ ଚାଲିଥାଏ, ମଥୁରା ଗମନ, ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କର ମଥୁରା ଗମନ। ତାପରେ କିଛି ସମୟ ଇଣ୍ଟରଭାଲ ଥାଏ, ସେ ଇଣ୍ଟରଭାଲରେ ମୁଁ ଯାଇ ଗୁରୁଦେବଙ୍କ ସହିତ ମିଶିଲି, ମିଶିକି ସେଠୁ କହିକି ଆସିଲି, କହିଲି ଗୋଟେ ମୋତେ ଏଇଟା ଭଲ ଲାଗିଲା ଯେ ବିଭିନ୍ନ ଭକ୍ତମାନେ ବିଭିନ୍ନ ବ୍ୟକ୍ତିବିଶେଷମାନେ ବିଭିନ୍ନ ରସରେ ଭଗବାନଙ୍କୁ ଦର୍ଶନ କରୁଥିଲେ, ପ୍ରକୃତରେ ଆମେ ଆସ୍ୱାଦନ କରୁଛେ କ'ଣ, ଆମେ କ'ଣ ଆମେ ଆଲୋଚନା କରୁଛେ କ'ଣ ଆସ୍ୱାଦନ କରୁଛେ, ଶୁଦ୍ଧ ସାଧୁ ଯେତେବେଳେ କ'ଣ ତାକୁ ବ୍ୟକ୍ତ କରିବେ ଆଲୋଚନା କରିବେ ସେ ଆସ୍ୱାଦନ କରନ୍ତି ନା, ସେ ଆସ୍ୱାଦନଟା ଅନ୍ୟମାନଙ୍କର ଆସ୍ୱାଦନ କାରଣ ହେଇଯାଏ। ତ ସିଏ ଏତେ ପ୍ରେମରେ କୀର୍ତ୍ତନ କରୁଥାନ୍ତି ଗୁରୁଦେବ, ମୁଁ ସେ ଗୁରୁଦେବଙ୍କୁ କହିଲି ମୋତେ ଗୁରୁଦେବ ଏଇଟା ଭଲ ଲାଗିଲା। ଗୁରୁଦେବ ଗୋଟେ କଥା କହିଥିଲେ, କହିଥିଲେ ଖାଲି ସେଇଟା ଭଲ ନାହିଁ, ଭାଗବତମର ପ୍ରତ୍ୟେକ ପ୍ରସଙ୍ଗ ହେଉଛି ସେଇଭଳି, କହିଲେ ପ୍ରତି ପ୍ରସଙ୍ଗରୁ ସେଭଳି ଆସ୍ୱାଦନ ଅଛି। ତୁମେ ଯେତେବେଳେ ଏକାଗ୍ରତାର ସହିତ ଶୁଣିବ, ଏକାଗ୍ରତାର ସହିତ ଅଧ୍ୟୟନ କରିବ, ପଢ଼ିବ, ସେଭଳି ଆସ୍ୱାଦନ ହେବ ପ୍ରକୃତରେ ଭାଗବତର ଏଭଳି ଆସ୍ୱାଦନ ନା। ଦେଖନି ଏଇଭଳି ବିଭିନ୍ନ ବ୍ୟକ୍ତିବିଶେଷମାନେ ଏଇଭଳି ବିଭିନ୍ନ ରସରେ ଆସ୍ୱାଦନ କରୁଛନ୍ତି। ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ, ଆମର ଟ୍ରାକ୍ ବାହାରକୁ ଯାଉନି, କେଉଁ ପଏଣ୍ଟରେ ଆଲୋଚନା କରୁଛେ, ନାମନାମକାରୀ ବହୁଧା ବହୁ ରୂପରେ କାହିଁକି ପ୍ରକାଶିତ ହୋଇଛନ୍ତି, କାରଣ ବିଭିନ୍ନ ବ୍ୟକ୍ତିବିଶେଷ ବିଭିନ୍ନ ଭକ୍ତମାନଙ୍କର ବିଭିନ୍ନ ରସର କ'ଣ ଆସ୍ୱାଦନ ଇଚ୍ଛାଟା ଥାଏ, ବିଭିନ୍ନ ରସର ରସିକ ରୂପରେ ଭଗବାନ ନିଜକୁ ବ୍ୟକ୍ତ କରିଥାନ୍ତି। ରୂପ ଗୋସ୍ୱାଇଙ୍କ ଏନୋଡ଼ରେ ପାଇନାହାନ୍ତି, ଭକ୍ତ ସମୁଦ୍ରଚନ୍ଦ୍ର ପାଇନାହାନ୍ତି, କେତେଟା ରସ ରହିଛି, ମୁଖ୍ୟ ମୁଖ୍ୟ ହେଉଛି ପାଞ୍ଚଟା, ପାଞ୍ଚଟା ରସ କ'ଣ, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଗୌଣ ରସ ହେଉଛି ସାତଟା, ହାସ୍ୟ, ଅଦ୍ଭୁତ, ବୀର, କରୁଣ, ରୌଦ୍ର, ଭୟାନକ, ବିଭତ୍ସ, ହେଲା ଗୌଣ ରସ। କିନ୍ତୁ ସବୁ ରସର ମୂଳ କି, ସୂତ୍ରରେ ସେ କଥା କୁହାଯାଇଛି ନା, ରସ ବୈଷ ରସଙ୍ଘେ ବୟଂ ଲବ୍ଧାନନ୍ଦୀ ଭବତୀ, ସୂତ୍ରରେ ଶ୍ଳୋକ, ରସ ବୈଷ ସେ ହିଁ ହେଉଛନ୍ତି ସ୍ୱୟଂ ରସ। ରସ କ'ଣ କି, ସେ ଦେଖୁନାହାନ୍ତି ସେହି କୃଷ୍ଣ ବଳରାମ, ତାଙ୍କୁ ଦେଖିକି ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାର ଦର୍ଶନ କରୁଛନ୍ତି, ବିଭିନ୍ନ ପ୍ରକାର ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ସେ କ'ଣ ଆସ୍ୱାଦନ ହେଉଛନ୍ତି ବିଭିନ୍ନ ପ୍ରକାରର, କିନ୍ତୁ ସେ ବ୍ୟକ୍ତି ତ କ'ଣ ଭଗବାନ ତ ଜଣେ ନା, ରସ ବୈଷ ସେ ହେଉଛନ୍ତି ସ୍ୱୟଂ ରସ, ଅର୍ଥାତ୍ ରସ ମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସମ୍ବନ୍ଧରେ କ'ଣ ସ୍ୱାଦ ବା ଆସ୍ୱାଦନ ବିଷୟ ଯେଉଁ ହୋଇଥାନ୍ତି ସେ ଜଣେ, କିନ୍ତୁ ରସଙ୍ଘୀ ଏବ ଅୟଂ ହି ନିଶ୍ଚିତ ଭାବେ ଏବ ଅୟଂ ଲବ୍ଧାନନ୍ଦୀ ଭବତୀ। ଏହି ରସକୁ କେତେବେଳେ କ'ଣ, ଯେତେବେଳେ କେହି ସେତେବେଳେ ସେ ଆନନ୍ଦିତ ହୁଅନ୍ତି, ସେ ରସ ଯେତେବେଳେ ଭଗବାନ ପ୍ରାପ୍ତ ହୁଅନ୍ତି କି ଆନନ୍ଦିତ ହୁଅନ୍ତି, କିଏ ଭକ୍ତ ଯେତିକି ନଥିଲେ ଭକ୍ତ ବି ଆନନ୍ଦିତ ହୁଅନ୍ତି, ଭକ୍ତଙ୍କଠୁ ଭଗବାନ ଅଧିକ ଆନନ୍ଦ କୁହାଯାଇପାରିବ, ପ୍ରକୃତରେ ଭଗବାନ ଗୋଟେ ଭକ୍ତ ବେଶୀ ଆନନ୍ଦିତ ହୁଏ ନା ନାହିଁ। ଦୁଗ୍ଧ ଗୋମାତାର ପହ୍ନାରେ ଥାଇପାରେ, କିନ୍ତୁ ବର୍ଷାଟା ତାର ରସକୁ ଆସ୍ୱାଦନ କରୁଛି ଠିକ୍ ସେଭଳି। ସବୁ ରସର ମୂଳ ଭଗବାନ ହେଇପାରନ୍ତି, କିନ୍ତୁ ଭଗବାନ ଭକ୍ତଙ୍କୁ ଯେଉଁ ଆସ୍ୱାଦନଟା ଦିଅନ୍ତି ସେଥିରେ ଭଗବାନ ଖୁସି ହୁଅନ୍ତି, ଏଇ ଅର୍ଥ ସେୟା, କ'ଣ ରସଂ ହି ଏବ ଅୟଂ ଲବ୍ଧାନନ୍ଦୀ ଭବତୀ, ସମସ୍ତେ ଆନନ୍ଦପ୍ରାପ୍ତ ହୁଅନ୍ତି। ସେଥିପାଇଁ ଏଠି କହୁଛନ୍ତି ନାମନାମକାରୀ ବହୁଧା, ଏ ନିଜ ସର୍ବଶକ୍ତି ତ ରହିଛି, ବିଭିନ୍ନ ରୂପରେ ସେ ପ୍ରକାଶିତ ହୁଅନ୍ତି। ପୁଣି ଆମେ ଗତକାଲି ଯାହା ଶୁଣିଥିଲେ, ମୁଖ୍ୟତଃ ଦୁଇ ପ୍ରକାର ନାମ, ଗୋଟେ ହେଉଛି ମୁଖ୍ୟ ନାମ, ଆଉ ଗୋଟେ ହେଉଛି ଗୌଣ ନାମ, ଦୁଇ ପ୍ରକାର ନାମ। ମୁଖ୍ୟ ନାମ ପୁଣି ତାର ପୁଣି ମୁଖ୍ୟ ନାମ ଗୁଣ ଲୀଳା ଜନ୍ମ କର୍ମ ହିସାବରେ ପୁଣି ମୁଖ୍ୟ ନାମ ପୁଣି ବିଭିନ୍ନ ଭେଦ ବହୁଧା ବହୁଧା କହୁଛନ୍ତି ନାମ ଦେଖୁନାହାନ୍ତି ଭଗବାନଙ୍କର କେତେ ନାମ ଅଛି ନାମ ବହୁତ ଅଛି କିଏ କିଏ ନାମ ପ୍ରତି ଆକୃଷ୍ଟ ହେଉଛି ପୁଣି ଲୀଳା ରୂପ ଭଗବାନଙ୍କ ରୂପ ନାମ ଅଛି ରୂପଗତ ନାମ କ'ଣ ଅଛି ବାମନ ଏସବୁ ରୂପଗତ ନାମ ବାମନ ବଟୁ ବାମନ ରୂପଗତ ନୃସିଂହ ଏ ସ୍ୱରୂପ ନେଇକି ଏ ରୂପଗତ ନାମ ଆଚ୍ଛା ଗୁଣ ଗୁଣଗତ ନାମ କ'ଣ ଭଗବାନଙ୍କର ଗୁଣଗତ ନାମ ଗୁଣଗତ ନାମ ଯେମିତି ପତିତ ପାବନ ଭକ୍ତବତ୍ସଳ ଦୀନନାଥ ଏସବୁ ଗୁଣକୁ ପ୍ରକାଶିତ କରୁଛି ନା ଏ ନାମରେ ଭଗବାନଙ୍କର ଗୁଣଟା ପ୍ରକାଶିତ ହୁଏ ପତିତ ପାବନ ଦୀନନାଥ ହୃଦୟନାଥ ଭକ୍ତବତ୍ସଳ ଏ ହେଲା ସବୁ ଗୁଣ ଗୁଣପୂରକ ନାମ ଆଚ୍ଛା ଲୀଳା ଲୀଳାପୂରକ ନାମ କ'ଣ ଲୀଳାପୂରକ ନାମ ସବୁ ଜାଣିଛନ୍ତି କ'ଣ ଆଉ ବହୁତ ଅଛି ସେଭଳି ଲୀଳା ସେ ତ ଆସିବ କର୍ମ ଲୀଳା ଭିତରେ ଯେମିତି ଗୋବର୍ଦ୍ଧନଧାରୀ ଏ ହେଲା ଲୀଳା ରାସବିହାରୀ ନଦିଆ ବିହାରୀ ଦାମୋଦର ଦାମୋଦର ଲୀଳା ଏସବୁ ଲୀଳାପୂରକ ନାମ ଜନ୍ମ ଅନୁସାରେ ନାମ ଏ ଦେଖନ୍ତୁ ପଏଣ୍ଟ କ'ଣ ରହିଛି ନାମ ନାମଗାରୀ ବହୁତ ବହୁତ ନାମରେ ସେ ନିଜକୁ ପ୍ରକାଶିତ କରନ୍ତି ଜନ୍ମ ଅନୁସାରେ ନାମ କ'ଣ ଯଶୋଦା ନନ୍ଦନ ଯଶୋଦା ଦୁଲାଲ ନନ୍ଦ ଦୁଲାଲ ଶଚିନନ୍ଦନ ଏସବୁ ନାମ ଅନୁସାରେ କ'ଣ ଜନ୍ମ ଅନୁସାରେ ପୁଣି କର୍ମ ଅନୁସାରେ ବିଭିନ୍ନ କର୍ମ ଯାହା ଆପଣ କହିଲେ ଅଘାରି ବକାରି କେଶବ କଂସାରି ଏସବୁ କର୍ମ ପ୍ରାୟ ଏକା ଏସବୁ କର୍ମ ଅନୁସାରେ ତ ଏଇଭଳି ବିଭିନ୍ନ ନାମ ଭଗବାନ ଏଭଳି ପ୍ରକାଶିତ କରିଛନ୍ତି ସେ କଥା କହୁଛନ୍ତି ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ଚୈତନ୍ୟ ଚୈତନ୍ୟ ସେ କଥା ରହିଛନ୍ତି ଅନେକ ଲୋକେର ବାଞ୍ଛା ଅନେକ ପ୍ରକାର ଅନେକ ଲୋକେର ବାଞ୍ଛା ଅନେକ ପ୍ରକାର କୃପାତେ କରିଲ ନେ ନାମେର ପ୍ରଚାର କୃପାତେ କରିଲନେ ନାମେର ପ୍ରଚାର ଦେଖନ୍ତୁ କେତେ ସ୍ପଷ୍ଟ କହିଲେ କୃଷ୍ଣଦାସ କବିଦାସ ଗୋସ୍ୱାଇଁ ସିଏ ବି କହୁଛନ୍ତି ଏ ବିଷୟକୁ ଅନେକ ଲୋକର ବାଞ୍ଛା ଅନେକ ପ୍ରକାର ଅନେକ ଲୋକଙ୍କର ଅନେକ ପ୍ରକାର ବାଞ୍ଛା ରହିଛି ନା ତ ଭଗବାନ ତ ସେମାନଙ୍କର ବାଞ୍ଛା ପୂରଣ କରିବେ ଭକ୍ତ ବାଞ୍ଛା କଳ୍ପତରୁ କୃପାତେ କରିଲ ଅନେକ ନାମର ପ୍ରଚାର କୃପା କରିକି ଅନେକ ନାମର ପ୍ରଚାର କରିଛନ୍ତି ସେଠି ନାମ ନାମକାରୀ ବହୁଧା ବହୁଧା ବହୁତ ନାମରେ ନିଜକୁ ପ୍ରକାଶିତ କରିଦେଲେ ପୁଣି ଭକ୍ତମାନେ ଯିଏ ଯେଉଁ ରସ ପ୍ରତି ଆକର୍ଷିତ ହୋଇଗଲେ ସେ ସେ ରସରେ ମହନ ପାଇଯିବେ ଯେମିତି ଉଦାହରଣ ନିଅନ୍ତୁ ଭୀଷ୍ମଦେବ ଆମେ କଥା ଶୁଣୁଥିଲେ ମଝିରେ ଭୀଷ୍ମଦେବ କେଉଁ ରୂପରେ ଭଗବାନ ଦର୍ଶନ କରୁଥିଲେ ଭୀଷ୍ମଦେବଙ୍କର ଆରାଧ୍ୟ ରୂପଟା କେଉଁ ରୂପ ପାର୍ଥସାରଥୀ ରୂପ ବୀରରସର ଶିବ ସେ ପାର୍ଥସାରଥୀ ରୂପରେ ସବୁବେଳେ ଭଗବାନ ଦର୍ଶନ କରୁଥିଲେ ଚିନ୍ତନ କରୁଥିଲେ ଦେଖୁନାହାନ୍ତି ଯେଉଁ ରସରେ ଭକ୍ତ ରହେ ଭଗବାନ ସେହି ରସରେ ହିଁ ତାଙ୍କୁ କୃତାର୍ଥ କରନ୍ତି ଭୀଷ୍ମଦେବ ସେହି ରସରେ ହିଁ ଦେଖିଲେ ନା ଶେଷରେ ପାର୍ଥସାରଥୀ ରୂପରେ ଦର୍ଶନ କଲେ ନା ଖାଲି ଦର୍ଶନ କରିନାହାନ୍ତି ଦର୍ଶନ କରିଛନ୍ତି ବାର୍ତ୍ତାଳାପ କରିଛନ୍ତି ସ୍ତୁତି କରିଛନ୍ତି ଗୁଣଗାନ କରିଛନ୍ତି ସବୁକିଛି କରି 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 ସରତ୍ୟାଗ କଲେ ଭଗବାନ କୃତାର୍ଥ କଲେ ନା ଯେଉଁ ରସରେ ଯିବ ଯେଉଁ ରସରେ ହେଇଛି ସେ ରସରେ ସେ ପ୍ରାପ୍ତ ହେବ ଭଗବାନ ତ ଯେହେତୁ ବିଚିତ୍ର ପ୍ରକାର ସବୁ ଭକ୍ତମାନଙ୍କର ବିଚାର ରହିଛି ଏଠି କଥା ହେଉଛନ୍ତି ଅନେକ ଲୋକର ବାଞ୍ଛା ଅନେକ ପ୍ରକାର କୃପାତେ କରିଲ ଅନେକ ନାମର ପ୍ରଚାର ତେଣୁ କୃପାରେ ଅନେକ ନାମର ସେ ପ୍ରଚାର କରିଛନ୍ତି କୃପା କରିକି ଅନେକ ନାମ ପ୍ରଚାର କଲେ ପ୍ରଶ୍ନ ଆସିବ ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ବିଭିନ୍ନ ନାମରେ ପ୍ରଚାର କଲେ ବିଭିନ୍ନ ନାମରେ ନିଜକୁ କ'ଣ ପ୍ରସାରିତ କଲେ ପ୍ରଚାରିତ କଲେ କହୁଛନ୍ତି କ'ଣ ନା ନାମରେ ସମସ୍ତ ଶକ୍ତିକୁ ଅର୍ପିତ କଲେ ତା ମାନେ ଏଠି ପ୍ରଶ୍ନ ଆସିବ କେହି ଭାବିବା ଉଚିତ ନୁହଁ ତାହେଲେ ଭଗବାନ ଆସିବା ପୂର୍ବରୁ ବୋଧେ ନାମରେ ଶକ୍ତି ନଥିଲା କି କ'ଣ ନଥିଲା ନା କ'ଣ? ଆଉ ଭଗବାନ ସବୁ ନାମରେ ଶକ୍ତି ଦେଇଦେଲେ ଏଠି କହୁଛନ୍ତି ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ନିଜର ସମସ୍ତ ଶକ୍ତିକୁ ନାମରେ ଦେଲେ, କିଏ ଦେଲା? ଚୈତନ୍ୟ ମହାପ୍ରଭୁ ଦେଲେ। ତାହେଲେ ଭଗବାନ ଆସିବା ପୂର୍ବରୁ କ'ଣ ନାମରେ ଶକ୍ତି ନଥିଲା ନା? ତାହେଲେ ଏଇଟା କାହିଁ କହିଲେ? ଭଗବାନ ଆସିବା ପୂର୍ବରୁ ତ ନାମରେ ଶକ୍ତି ବି ଥିଲା ନା? କେହି ଭାବି ଆସୁଛନ୍ତି ପରେ ଶକ୍ତି କ'ଣ ଅର୍ପଣ କରିକି ଶକ୍ତିଶାଳୀ କରାଯାଇଛି, ନାହିଁ, ପୂର୍ବରୁ ନାମରେ ଶକ୍ତି ରହିଛି। ତାହେଲେ ଏଇଟା କାହିଁକି ଦେଇଛନ୍ତି? ସ୍ୱୟଂ ନାମ, ସ୍ୱୟଂ ଭଗବାନ ଓ ନାମ ଅଭିନ୍ନ, ପୁଣି ସର୍ବଶକ୍ତି ସମ୍ପନ୍ନ, ପୁଣି ଅନାଦି, ପୁଣି ସ୍ୱପ୍ରକାଶ, ପୁଣି ସଚ୍ଚିଦାନନ୍ଦ ରୂପ ସ୍ୱରୂପ। ଆସିଲା ପରେ ଯେ ନାମରେ ଶକ୍ତି ଦେଇଛନ୍ତି ସେଇଟା ନାହିଁ, ନାମର ସ୍ୱରୂପଟା ହେଉଛି ଏହା, ଭଗବାନଙ୍କ ସ୍ୱରୂପ ହେଉଛି ଏହା, ଭଗବାନଙ୍କ ନାମ ହେଉଛନ୍ତି ଅଭିନ୍ନ। ପ୍ରମାଣ କ'ଣ? ଏଇଟା ମହାପ୍ରଭୁ କହିଲେ କେଉଁ ସମୟରେ? କଳିଯୁଗରେ। ଏଇଟା ମହାପ୍ରଭୁ କହିଲେ କଳିଯୁଗରେ, ମହାପ୍ରଭୁ ଆସିଲା ପରେ ଏଇଟା କହିଲେ। ଆଚ୍ଛା, ମହାପ୍ରଭୁ ଆସିବା ପୂର୍ବରୁ ବ୍ୟାସଦୂତ ରଚନା କରିଛନ୍ତି ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ନାମ ନାମିନି, ବ୍ୟାସଦେବ ଏଇଟା ରଚନା କରିଛନ୍ତି। ତା ମାନେ ସେତେବେଳେ ଥିଲା ନା ନାମରେ ସବୁ ଶକ୍ତି ଥିଲା, ସେତେବେଳେ ତ ନାମରେ ଶକ୍ତି ନାମ ହେଉଛନ୍ତି ସ୍ୱୟଂ କୃଷ୍ଣ ଅଭିନ୍ନ, ଆଉ ସବୁ ତ କହିଦେଲେ, ସେ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନ ସବୁକିଛି କହିଲେ। ତାହେଲେ ମହାପ୍ରଭୁ କହିଲେ ନାମରେ ସବୁ ଶକ୍ତି ଦିଆଗଲା, ପ୍ରକାଶିତ ହେଇକି ନାମରେ ସବୁ ଶକ୍ତି, ଏଇଟା ମହାପ୍ରଭୁ କହୁଛନ୍ତି। କ'ଣ ତାର ଅର୍ଥ? କ'ଣ ଅର୍ଥ ହେଉଛି? ଏହା ଯେ ଭଗବାନଙ୍କର ଅବତାର ଏ ସମୟରେ ହୁଏତ ରହିନପାରନ୍ତି, ସବୁ ସମୟରେ ହୁଏତ କ'ଣ ରହିନପାରନ୍ତି, କିନ୍ତୁ ନାମ ସବୁ ସମୟରେ ରହିବେ କଳିଯୁଗରେ। ବର୍ତ୍ତମାନ ଭଗବାନ ଅଛନ୍ତି କି? ଅଛନ୍ତି ତ ନିଶ୍ଚିତ ଭାବେ, କିନ୍ତୁ ଆମେ କ'ଣ କୌଣସି ଅବତାର ତାଙ୍କୁ ଦର୍ଶନ କରିପାରୁଛେ କି? ଭଗବାନ ସବୁଠି ଅଛନ୍ତି, ଅବତାର ରୂପେ କୌଣସି ଅବତାର ବର୍ତ୍ତମାନ ଆମେ ଦେଖିପାରୁଛେ କି? ଦେଖିପାରୁନି, କିନ୍ତୁ ଅବତାର ରୂପରେ ଅଛନ୍ତି। କେଉଁ ଅବତାର? ନାମ ରୂପେ, କଳିକାଳୀ ନାମ ରୂପେ କୃଷ୍ଣ ଅବତାର। ତେଣୁ ନାମ ରୂପରେ ଯେଉଁ ରହିଛନ୍ତି ସେଥିପାଇଁ ସେଇଥିପାଇଁ କହିଛନ୍ତି। ଭଗବାନ ସବୁ ସମୟରେ ଜଗତରେ କ'ଣ ନାମୀ? ଭଗବାନ ସବୁ ସମୟରେ ନାମ ରୂପରେ ଅବସ୍ଥାନ କରିବେ, ଆଉ କରିଛନ୍ତି, କରିଛନ୍ତି ବି କରିବେ ବି ଯୁଗ ସରିବା ପର୍ଯ୍ୟନ୍ତ, ସେଇଥିପାଇଁ କହୁଛନ୍ତି। ଆଚ୍ଛା, ପ୍ରକୃତରେ ଭଗବାନଙ୍କ ନାମ ଭଗବାନଙ୍କଠୁ ବଡ଼, ୟାପରେ ବହୁତ ପ୍ରମାଣ ଅଛି। ଗୋଟେ ଲୀଳା ଶୁଣି କଥା ବିଶ୍ରାନ୍ତ, ଲୀଳା ତ ବହୁତ ଅଛି। ଭଗବାନଙ୍କ ନାମଠୁ, ଭଗବାନଙ୍କ ଠାରୁ ଭଗବାନଙ୍କ ନାମ ହେଉଛି ବଡ଼। ଭଗବାନଙ୍କଠୁ ଭଗବାନ ନାମ କେମିତି ବଡ଼? ଆଜି କିଛି ଶୁଣିବା, କାଲି କିଛି ଶୁଣିବା। ତୁଳସୀଦାସ କ'ଣ କହିଛନ୍ତି ଦେଖନ୍ତୁ, ଯଦିଓ ରାମଚରିତ ମାନସ ଆମର ଆଲୋଚନା ହୁଏନି ପ୍ରାୟ, କିନ୍ତୁ ନାମର ମହିମାକୁ ତୁଳସୀଦାସ କେତେ ସ୍ପଷ୍ଟ ବୁଝେଇ କହିଛନ୍ତି। କାରଣ ଭଗବାନଙ୍କ ନାମ ଆଉ ଭଗବାନ ଭିତରେ ତ କୌଣସି ଫରକ ନାହିଁ ନା, ତାକୁ ତ କେହି କାଟିପାରିବେନି। ତୁଳସୀଦାସ କେତେ ସ୍ପଷ୍ଟ କହୁଛନ୍ତି, ଚହୁ ଯୁଗ ଚହୁ ସ୍ତୁତି ନାମ ପ୍ରତାଉ କଳି ବିଶେଷ ନହିଁ ଅନୁପାଉ, ଚହୁ ଯୁଗ ଚହୁ ସ୍ତୁତି ନାମ ପ୍ରତାଉ କଳି ବିଶେଷ ନହିଁ ଅନୁପାଉ। ଚାରି ଯୁଗର ଚାରିଟା ବିଧି ରହିଛି, ଚାରି ଯୁଗର ବିଧି ରହିଲା ନା, ଓଲାଲା ବିଧି, କୃତେଜ ଧ୍ୟାୟତେ ବିଷ୍ଣୁ, ତୃତୀୟା ଯଜତେ ମଖେଇ, ଦ୍ୱାପରେ ପରିଚର୍ଯ୍ୟା, କଳୁତ ଥରି ସଂକୀର୍ତ୍ତନା। କଳିଯୁଗର କୌଣସି ଉପାୟ ନାହିଁ, ଏଇଠି କହିଲେ କଳି ବିଶେଷ ନାହିଁ ଆନ ଉପାଉ, କଳିଯୁଗର କୌଣସି ଉପାୟ ନାହିଁ, କେବଳ ନାମ। ପୁଣି ନାମ ନାମୀଙ୍କଠୁ ବଡ଼, କେମିତି ନାମୀଙ୍କଠୁ ବଡ଼ ତାକୁ ସେ ପ୍ରତିପାଦନ କରିବେ କେତେଟା ପ୍ରୟାରରେ, କେତେ ସୁନ୍ଦର କହିବେ,
ରାମ ଏକ ତାପସ ନାମ କୋଟି ଖଳୁ କୁମତି ସୁଧାରି।
ରାମଜୀ କ'ଣ କରିଛନ୍ତି? ଉଦ୍ଧାର କରିଛନ୍ତି, ସ୍ପର୍ଶ କରିକି ଜଣଙ୍କୁ ଉଦ୍ଧାର କରିଛନ୍ତି। ଆମେ ଆଲୋଚନା କରିଥିଲେ ସେଦିନ, ସ୍ପର୍ଶ କରି ଜଣଙ୍କୁ ଉଦ୍ଧାର କଲେ ନା, ପାଦ ସ୍ପର୍ଶ କରି କାହାକୁ? ଅହଲ୍ୟାଙ୍କୁ, ପଥର ହେଇକି ପଡ଼ିଥିଲେ, ପାଦ ସ୍ପର୍ଶରେ ଅହଲ୍ୟାଙ୍କୁ ଉଦ୍ଧାର କରିଦେଲେ। ତ ଭଗବାନ ସ୍ୱରୂପରେ ଯାଇକି ଉଦ୍ଧାର କରିଛନ୍ତି ଅହଲ୍ୟାକୁ, ଯେଉଁମାନେ ତପସ୍ୱୀ ଥିଲେ ଏଠି ସେ କଥା କହୁଛନ୍ତି, ତାପସ୍ୟ ନାରୀ, ଯେଉଁମାନେ ତପସ୍ୱୀ ଥିଲେ ତପସ୍ୱୀମାନଙ୍କୁ ସେ ଉଦ୍ଧାର କରିଛନ୍ତି। ଠିକ୍ ଅଛି, ଭଗବାନ ଗଲେ ଉଦ୍ଧାର କଲେ, କିନ୍ତୁ ଭଗବାନଙ୍କ ନାମ କ'ଣ କରିଛି?
ଭଗବାନଙ୍କ ନାମ ସମସ୍ତଙ୍କୁ ଉଦ୍ଧାର କରିଛି। ନାମ କୋଟି ଖଲୁ କୁମତି ସୁଧାରି, ନାମ କ'ଣ କରିଛନ୍ତି, କୋଟି କୋଟି ଖଳୁ ବ୍ୟକ୍ତିମାନଙ୍କୁ, ଖଳ ଖଳୁ ମାନେ ନିଶ୍ଚିତ ହେବେ, କୁମତି ଖଳ ଆଉ କୁମତି, ଖଳ ବ୍ୟକ୍ତି କୁମତି ମାନେ ମତି ଯାହାର, ସେଇଭଳି ବ୍ୟକ୍ତିମାନଙ୍କୁ ମଧ୍ୟ ନାମ ସୁଧାର ଦେଇଛନ୍ତି। ଯେମିତି ଦଶରତ୍ନାକର, ବହୁତ ଯେଉଁମାନେ ନାମ କହୁଛନ୍ତି, ନାମରେ କେତେ ଜୀବ ଉଦ୍ଧାର ପାଇଛନ୍ତି ତାର ହିସାବ ନାହିଁ। ଆଚ୍ଛା ଆଉ କ'ଣ କହୁଛନ୍ତି, ଭଜ ହୁଁ ରାମ ଆପୋ ଭବ ଚାପୋ ଭବ ଭୟ ଭଞ୍ଜନ ନାମ ପ୍ରତାପ, ଭଜ ହୁଁ ରାମ ଆପୋ ଭବ ଚାପୋ। ଆପଣ କ'ଣ କଲେ, ଯାଇଥିଲେ ଯେଉଁ ସୀତା ମାଙ୍କୁ ବିବାହ କରିବା ସମୟରେ ଆପଣ ବିବାହ କରିଛନ୍ତି କେମିତି, ଶିବଧନୁକୁ ଭାଙ୍ଗିକି ଆପଣ ବିବାହ କରିଛନ୍ତି। ଆପଣ ଜଣେ ଆପଣ ଶିବଧନୁକୁ ଭାଙ୍ଗିଲେ, କିନ୍ତୁ ଭବ ଭୟ ଭଞ୍ଜନ ନାମ ପ୍ରତାପ, ଆପଣଙ୍କ ନାମର ପ୍ରତାପରେ ଭକ୍ତ କ'ଣ କରୁଛି, ଭବ ସାଗରକୁ ଭାଙ୍ଗିକି ପଳେଇ ଯାଉଛି, ଲଙ୍ଘି ପଳେଇ ଯାଉଛି। ତାହେଲେ ଆପଣ ବଡ଼ ନା ଆପଣଙ୍କ ନାମ ବଡ଼, ଆପଣ ଧନୁକୁ ଭାଙ୍ଗିଛନ୍ତି କିନ୍ତୁ ଭକ୍ତ ଭବ ସାଗରକୁ ପାରି ହେଉଛି ଆପଣ ନାମକୁ ଆସି ଦେଇକି, ତେଣୁ ଆପଣଙ୍କଠୁ ଆପଣଙ୍କ ନାମ ବଡ଼। ଆଉ କ'ଣ କହୁଛନ୍ତି, ରାମ ଭାଲୁ କପି କଟକୁ କଟକୁ ବରୋରା ସେ ତୁ ହେ ତୋ ସମ କିନ୍ନନ ଥୋରା ନାମ ଲେ ତୁ ଭବ ସିନ୍ଧୁ ସୁଖାଇ କରହୁ ବିଚାର ସୋଜନ ମନ ମାହି। ରାମ କ'ଣ କରିଛନ୍ତି, ରାମ ଭାଲୁ କପି କଟକୁ ବରୋରା, ଭାଲୁ କପି ଏମାନଙ୍କୁ ସବୁ ଏକାଠି କଲେ, ବରୋରା ସବୁ ଏକାଠି କଲେ, ଏକାଠି କରି କ'ଣ କଲେ, ସେତୁ ବାନ୍ଧିଲେ। ରାମଜୀ ଭଗବାନ ନିଜେ କିନ୍ତୁ ସମୁଦ୍ରକୁ ପାରି ହେବା ପାଇଁ କ'ଣ କଲେ, ସେତୁ ବାନ୍ଧିଲେ, ପୁଣି ଏକା ବାନ୍ଧି ନାହାନ୍ତି, ସମସ୍ତଙ୍କୁ ଏକାଠି କରିକି ବାନର ଭଲୁକ ଏମିତିକି ଗୁଣ୍ଡୁଚିମ ସାଉଁଧି ଆସି ସାହାଯ୍ୟ କରିଛି, ସମସ୍ତଙ୍କର ସାହାଯ୍ୟରେ ସେ ସେତୁ ବାନ୍ଧିକି ପାରି ହେଲେ। କିନ୍ତୁ ଭକ୍ତ କ'ଣ କରୁଛି, ରାମ ଏ ସାଗରଟାକୁ ପାରିବା ପାଇଁ ସେତୁ ବାନ୍ଧିଛନ୍ତି ଏମାନଙ୍କ ସହାୟତାରେ, ଭକ୍ତ କ'ଣ କରୁଛି, ଭକ୍ତ ସଂସାର ସାଗରକୁ ପାରିବା ପାଇଁ ସେତୁ ଫେତୁ କିଛି ବାନ୍ଧୁନି, କି କାହାର ସାହାଯ୍ୟ ନୁହଁନି, କ'ଣ କରୁଛି, ସେଇ ପ୍ରଭୁଙ୍କର ନାମ ଉଚ୍ଚାରଣ କରୁଛି। ତାହେଲେ ଭଗବାନଙ୍କଠୁ ରାମ କ'ଣ, ରାମଙ୍କଠୁ ରାମଙ୍କ ନାମ ବଡ଼ ନା କ'ଣ, ବିଚାର କରୁନି। ସେ କଥା କହିଲେ, କରହ ବିଚାର ସୁଜନ ମନ ମାହି, ହେ ସୁଜନ, ହେ ବୁଦ୍ଧିଜନ, ହେ ବୁଦ୍ଧିମାନ ବ୍ୟକ୍ତିମାନେ, ବିଜ୍ଞଜନ ମାନେ, ଆପଣ ବିଚାର କରନ୍ତୁ ଭଗବାନ ବଡ଼ ନା ଭଗବାନଙ୍କ ନାମ ବଡ଼। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କଠୁ ଭଗବାନ ନାମ ନିଶ୍ଚିତ ବଡ଼। ସେ କହିଲେ ଆପଣ ବିଚାର କରନ୍ତୁ, କରହ ବିଚାର ସୁଜନ ମନ ମାହିଁ। ଆଚ୍ଛା ଆଉ କ'ଣ କହୁଛନ୍ତି ଦେଖନ୍ତୁ, ନାମ ପ୍ରସାଦ ଶମ୍ଭୁ ଅବିନାଶୀ ସାଜୁ ଅମଙ୍ଗଲ ମଙ୍ଗଲ ରାଶି ସେବକ ସୁମିରତ ନାମ ସପ୍ରୀତି ବିନୁ ଶ୍ରମ ପ୍ରବଲ ମୋହ ଦଲୁ ଜିତି। ଏଠି ସୁନ୍ଦର କହିଥିଲେ, ନାମ ପ୍ରସାଦ ଶମ୍ଭୁ ଅବିନାଶୀ, ନାମ ପ୍ରସାଦରୁ ଶମ୍ଭୁ ଅବିନାଶୀ ହେଇଯାଇଛନ୍ତି, ଆଉ ସାଜୁ ଅମଙ୍ଗଲ ମଙ୍ଗଲ ରାଶି। ଶିବଜୀ ଶିବଜୀଙ୍କ ରୂପ ଦେଖୁନାହାନ୍ତି, ପରମ ବୈଷ୍ଣବ ସତ, କିନ୍ତୁ ରୂପଟା ଦେଖୁନାହାନ୍ତି କ'ଣ ବିଚିତ୍ର, ସବୁ ଅମଙ୍ଗଳ ଚିହ୍ନ ସବୁ ତାଙ୍କ ପାଖରେ। ପ୍ରଥମ ଅମଙ୍ଗଳ ହେଉଛି ଶ୍ମଶାନରେ ରହିଲେ, ଦ୍ୱିତୀୟ ଅମଙ୍ଗଳ ହେଉଛି ସଦ୍ୟ ଭସ୍ମ ବୋଳି ହେଲେ, ଲକ୍ଷ୍ମଣ ବା ବୋଳି ହବ, ଭସ୍ମ ସଦ୍ୟ ଭସ୍ମ ବୋଳି ହେଇକି ବସିବ ନା କେଉଁଠି, ଭସ୍ମ ମାନେ କେଉଁ ଭସ୍ମ, ସବୁ ପୋଡ଼ା ହେଇଥିବ, ସେ ଆଜି ଆମର କ'ଣ ଉଜ୍ଜୟିନୀ ଯେଉଁ ଅଛନ୍ତି ମହାକାଳେଶ୍ୱର, ଆଜି ବି ଆସି ଲାଗୁଛି ପୋଡ଼ିଲା ପରେ ଯେଉଁ ଭସ୍ମ, ଦେଖନ୍ତୁ କିଭଳି ଅମଙ୍ଗଳ, ବେକରେ ପକେଇଛନ୍ତି ପୁଣି କ'ଣ ମୁଣ୍ଡମାଳ, ମୁଣ୍ଡମାଳ ତ ଅବଶ୍ୟ କ'ଣ କଳା ଶାସ୍ତ୍ର ପ୍ରମାଣ ଅଛି, ପୁଣି ସାପ, ଏ କେଉଁ କେଉଁ ମଙ୍ଗଳ ଚିହ୍ନଟା ଅଛି କହିଲେ, ସୁ ଅମଙ୍ଗଳ ଚିହ୍ନ, ଗୁରୁଦେବ କହିଥିଲେ ସ୍ନାନ ବି କେବେ କରନ୍ତିନି ଅମଙ୍ଗଳ, କିନ୍ତୁ ମଙ୍ଗଳ ହେଇଛନ୍ତି କ'ଣ ପାଇଁ, ତିନିଟା ମଙ୍ଗଳ ବସ୍ତୁ ବି ତାଙ୍କ ପାଖରେ ଅଛି, ତିନିଟା ମଙ୍ଗଳ ବସ୍ତୁ, କ'ଣ କ'ଣ ତିନିଟା ମଙ୍ଗଳ ବସ୍ତୁ,
ଗଠଉଛନ୍ତି ଚନ୍ଦ୍ର, ଶିବଜୀଙ୍କ ନାମ ହେଉଛି ଚନ୍ଦ୍ରମୌଳି, ଚନ୍ଦ୍ରକୁ ଧାରଣ କରିଛନ୍ତି। ଦ୍ୱିତୀୟ ହେଉଛନ୍ତି ଗଙ୍ଗା, ତୃତୀୟ ହେଉଛନ୍ତି ନାମ, ନାମକୁ ଧାରଣ କରିଛନ୍ତି ନା, ସେଥିପାଇଁ କହୁଛନ୍ତି ସାହାଯ୍ୟ ଅମଙ୍ଗଳ ମଙ୍ଗଳ ରାଶି। ଅମଙ୍ଗଳ ସବୁ ଅମଙ୍ଗଳ ଚିହ୍ନ ତାଙ୍କ ପାଖରେ ରହିଛି, କିନ୍ତୁ ମଙ୍ଗଳ ହେଇଯାଇଛନ୍ତି। ଭାଗବତର ଶ୍ଳୋକ ଅଛି, ଶିବ ଶିବ ଅଭୂତ, ଶିବ ଶିବ ଅଭୂତ, ଶିବ ଶିବ ହେଇଛନ୍ତି, ମଙ୍ଗଳମୟ ହେଇଛନ୍ତି। ଆଉ ମଙ୍ଗଳମୟ ହେଇଛନ୍ତି କ'ଣ ପାଇଁ? ଏଭଳି ସବୁ ମଙ୍ଗଳମୟ ବସ୍ତୁକୁ ଧାରଣ କରିଛନ୍ତି। ସବୁ ମଙ୍ଗଳମୟ ବସ୍ତୁ ହେଇଥିଲା ତ ସବୁଠୁ ଶ୍ରେଷ୍ଠ ମଙ୍ଗଳମୟ ବସ୍ତୁ ହେଲେ ମହାନଙ୍କ ନାମ, ଆଉ କୌଣସି ମଙ୍ଗଳମୟ ବସ୍ତୁ ନାହିଁ। ସେ କଥା କହୁଛନ୍ତି, ସେବକ ସୁମିରତ ନାମ ନାମ ସପ୍ରୀତି ବିନୁଷ୍ଠମ ପ୍ରବଳ ମୋହ ଦଲୁଜିତି। ଆପଣ ସମସ୍ତ ସେବକମାନଙ୍କୁ ନେଇକି ଯୁଦ୍ଧରେ ବିଜୟ ଲାଭ କଲେ, ଆପଣ ସେବକମାନଙ୍କୁ ନେଇକି ରାବଣ ବିରୁଦ୍ଧରେ ଯୁଦ୍ଧ କରି ବିଜୟ ଲାଭ କରିଛନ୍ତି ନା କ'ଣ? ଏକା ଯାଇଥିଲେ କି? ଏକା ତ ଯାଇନାହାନ୍ତି। କିନ୍ତୁ ଭକ୍ତ କ'ଣ କରୁଛି? ସଂସାର ଯୁଦ୍ଧରେ, ସଂସାର ସଂଗ୍ରାମରେ ବିଜୟ ଲାଭ କରୁଛି। କାହାକୁ ନେଉଛି ସାଙ୍ଗରେ? ଲକ୍ଷ୍ମଣ ବାବା। ଆଉ କିଏ ଯାଉଛି ସାଙ୍ଗରେ? କେବଳ ପ୍ରଭୁଙ୍କର ନାମ ନା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କଠୁ ଭଗବାନଙ୍କ ନାମ ହେଉଛି ବଡ଼। ଏଇ ପଏଣ୍ଟରେ ଆମେ ଆଲୋଚନା କରୁଥିଲେ, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି। ନିଜ ସର୍ବଶକ୍ତି କ'ଣ? ଆସନ୍ତାକାଲି ଅବଶିଷ୍ଟ କଥା ଶୁଣିବା, ତାପରେ ପୁଣି ଯିବା ଆଗକୁ। ଭଗବାନ କିଭଳି ନାମରେ ନିଜ ସର୍ବଶକ୍ତି ରଖିଛନ୍ତି, ଏ କେବଳ ରାମଚରିତ ମାନସ ଆମେ ଏତିକି ଶୁଣିଲେ ଶୁଣିବା, ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ କେମିତି ସବୁ ଶକ୍ତି ରହିଛି। ପୁଣି ଆସନ୍ତାକାଲି ଶୁଣିବା, ନାମ ଯେମିତି ଉଚ୍ଚାରଣ କଲେ ବି ତାର ଶକ୍ତି ରହିଛି। କିନ୍ତୁ ଗୋଟେ ବସ୍ତୁ ଆମେ ଆଜି ଶୁଣିବା ବୋଲି ଗତକାଲି, ସେଟା ଆସନ୍ତାକାଲି ଶୁଣିବା, ଆସନ୍ତାକାଲି ସେ ପ୍ରସଙ୍ଗ ଆସିବା ଶୁଣିବା, ଠିକ୍ ଅଛି। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦ ମହାରାଜ କି ପତିତ ପାବନ ଶ୍ରୀଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ଗୌର ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ହରି ହରି ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଭଗବାନଙ୍କଠୁ ନାମ ବଡ଼ ନା? ସମାନ ନୁହଁ, ଭଗବାନଙ୍କଠୁ ଭଗବାନଙ୍କ ନାମ ବଡ଼। ଅଭିନ୍ନ ଅଭିନ୍ନ, କିନ୍ତୁ ନାମ ତୁଳନାରେ ଯଦି ବିଚାର କରାଯିବ, ଅଭିନ୍ନ ସ୍ୱରୂପଟା ହେଲା ଅଭିନ୍ନ, କିନ୍ତୁ ଭଗବାନ ଯେତିକି ଉଦ୍ଧାର କରିଛନ୍ତି ପ୍ରମାଣ ଦେଇକି ଦେଖେଇଲେ, ଭଗବାନ ଯେତିକି ଉଦ୍ଧାର କରିଛନ୍ତି ଭଗବାନଙ୍କ ନାମ ତ ଅଧିକା ଶକ୍ତିଶାଳୀ, ଅଧିକା ତ ଉଦ୍ଧାର କରୁଛି ନାମ। ସେ ଶୁଣିବା ଆସନ୍ତାକାଲି।